नमो भगवते वासुदेवाय। श्रीमद्भागवतम दशम स्कंद 23तम अध्याय आम्मे श्रवण करुथिले सुखदेव गोस्वामी परीक्षित महाराज निकट वर्णना करुछन्ति समस्त प्रकार प्रतिबंधक को सेमाने एड़े देखि आसछन्ति। जागतिक प्रतिबंधक को शरीर किसी प्रतिबंधक सृष्टि कर संबंध किसी प्रतिबंधक सृष्टि कर मन इंद्रिय विषय समस्त प्रतिबंधक को पादर एड़े न दे पारे आम कृष्ण को दर्शन करें जेहेतु क्षुद्र जीव आम मायार बस हिजे आम शक्ति ना से प्रतिबंधक आम आड़बार शक्ति ना विपद बा प्रतिबंधक आमको जय कर आड़ जा पार नहीं बर्तमान वर्षा ऋतु वर्षा ऋतु जदि कहीं नदीर जल बनार जल को रोकवाप चाहे तो बंधटा को उच्चा करार अच्छी मजबूत करार अच्छी से बाधा दे पार तार बेग को सामर्थ्य नाही विभिन्न प्रतिबंधक जीवन में विभिन्न समस्या आसी पहुंच जीवन एत सहज बोले भाव उचित ना क्यों जेकोसी जीवन से ग्रस्त हो पारे ब्रह्मचारी हो पारे ना ना प्रतिबंधक आसिक पहुंच निज निज स्थित हिसाब से समस्त प्रतिबंधक अच्छे जे जो स्थित रही स्थित तार प्रतिबंधक किसी रही समस्त प्रतिबंधक को आड़े पड़ो आड़े देवा पड़ो भगवान पाखु जी पड़ो से बहुत धैर्यशील हवाक पड़ो जीवन धैर्यच्युति हूँ सब बेले भक्ति जुगे रही विश्व निराशा रही बहुत धैर्य आवश्यक उत्साह निश्चित धैर्य निश्चय पूर्व धैर्य पूर्व निश्चित जर निश्चयात्मक भावना ना दृढ़ भावना ना दृढ़ विश्वास ना निश्चय मनोभाव ना धैर्य से रखिपर धैर्य न रखे कौन सी वस्तु प्राप्त हो पार बहुत धैर्य धरिया पड़ो अपेक्षा कर बहुत धैर्यर सहित उत्साह सहित निश्चयात्मक भावन आमको अपेक्षा कर कृष्ण मत निश्चित केवे ना के कृपा करे भक्त गोटे बहुत बड़ आशा भक्त निराशावादी नुहे जो मन सब नैराश्य भावना रोच निराश रोच कौन हम कौन ना कौन हम कौन ना अरे से क्यों जीवन भी खुशी रही पारे जहां मन निराश अच्छी तुम पर जीवन भी छाड़ दियो से निराशा रही मोर टा हलानी मोर घर हलानी मोर ये असुविधा मो सांगा एमती करदेला जो निराशावादी लोक जीवन टाइम सब निराशावादी रही भाग्य को विश्वास करते भगवान को विश्वास करते निराशावादी मैंने भाग्य को जो मान भाग्य को विश्वास ना से निराशावादी निराश हमारे कौन आवश्यक अच्छे मोर भाग्य जो अच्छे हम जो सुनाम आसो के दुर्नाम आस मो कई तो चाहूनि लोक तो खराब बोली कहतु निराश हमारे कौन अच्छे जो सब निराशावादी से भाग्य भगवान विश्वास ना सब निराश रुहत गोटे रात गोटे रात जो केवल गोटे राति देखी जन निराशा हो जाए सूर्य कत घंटा पाई ना बार घंटा सूर्य ना सूर्य अच्छा बार घंटा पाई ना आम केवल सूर्य को देखी देखी अंधकार देख निराशा होगा ये कौन सी बुद्धिमान काम नुह के जीवन बीते ठीक अच्छे गोटे जीवन तो भगवान दवा देखा ट्राए करवा कौन असुविधा होगा कत जीवन तुम कौन भगवान चिंता कर गोटे जीवन तुम धैर्यच्युत हो जाए गोटे जीवन तुम एते निराशवादी हो जाऊ गोटे जीवन चिंता कर मोर कौन हो गला भगवान को पाइबी कि ना गोटे जीवन कथा कौन तुम चिंता कर जीवन जीवन माया कोल जीवन को मैंने कटे कटे आते जीवन को एमती करके बहुत जीवन आम देचे पर समाज पर प्रथम जीवन आम नुह समाज देश पर स्त्री बंधु पुत्र संबंध पाई गोष्ठी पाई बहुत जीवन दे दीचे गोटे जीवन भगवान देखा कौन हम निराश प्रश्न ना बहुत धैर्यवान हवाक पड़ो ତାହେଲେ ତ ଏସବୁ ଜିନିଷ ମିଳିପାରେ। ବହୁତ ଆଶାବାଦୀ ହେବାକୁ ପଡିବ। ନୈରାଶ୍ୟର ଭାବନାରେ ଯେଉଁମାନେ ସବୁବେଳେ ମନରେ ଯାଉ, ମାନଙ୍କ ନୈରାଶ୍ୟ ଭାବନା ଘେରି ଯାଉଛି। ଯେଉଁଟା ତୁମ ହାତର ନାହିଁ ତୁମେ ତା ପାଇଁ ଚିନ୍ତା କଲେ ତୁମର କଣ ଅଛି? ନୈରାଶ୍ୟ ଭାବନାଟା କାହାର ମନ ଭିତରେ ବେଶୀ ଆସେ? ସାଧାରଣ ଦୁନିଆରେ ବି ଦେଖ କୋଉମାନଙ୍କର ନୈରାଶ୍ୟ ଭାବନା। ସାଧାରଣ ଦୁନିଆରେ ଦେଖ କେଉଁମାନେ ବେଶୀ ନିରାଶ ହେଇଯାନ୍ତି? ଯେଉଁମାନେ କର୍ମରେ ବିଶ୍ୱାସ କରନ୍ତି ନା, ଯେଉଁମାନଙ୍କର କର୍ମ ଉପରେ ବିଶ୍ୱାସ ନାହିଁ ସେମାନେ ନୈରାଶ୍ୟବାଦୀ ହୁଅନ୍ତି। ଯେଉଁମାନେ କର୍ମକୁ ବିଶ୍ୱାସ କରନ୍ତି ମୁଁ ଭଲ କର୍ମ କରୁଛି ନିଶ୍ଚିତ ମତେ ଫଳ ମିଳିବ, ସେମାନେ ନିରାଶ ହେବେ ନାହିଁ, ଟ୍ରାଏ କରିବେ ସବୁବେଳେ। ନ ମିଳିପାରେ ତାଙ୍କ ଭାଗ୍ୟ ମ୍ୟାଚ୍ ନ ହେଇପାରେ, କିନ୍ତୁ ସେମାନଙ୍କର ଯେହେତୁ କର୍ମ ଉପରେ ବିଶ୍ୱାସ ଅଛି ସେ ନ ମିଳିଲେ ବି ସେମାନେ ନିରାଶ ହୁଅନ୍ତିନି। ଯଦି ଗୋଟେ ଗରିବ ଲୋକ ସେ ଯଦି ଭଗବାନ ସୃଷ୍ଟି ଦେଖ ଦେଖ ତୁମେ ଦେଖ କମ୍ପେୟାର କରିକି, ଯେହେତୁ ଯେଉଁମାନେ ଚାଷ କରୁଛନ୍ତି, କିଏ ଧନୀ ଲୋକ ଚାଷ କରୁଛି? ସବୁ ଗରିବ ଲୋକ କାମ କରୁଛି। ଯିଏ ଏଇଠିକି ଯିଏ ଇଟା ଯୋଡିବା ପାଇଁ ଆସୁଛି, ଯିଏ ଲେବର କାମ କରିବା ପାଇଁ ଆସୁଛି, ଯିଏ ବିଲ କାମ କରୁଛି, ସେମାନେ ଚିନ୍ତା କରିବେ ମୋ ଜୀବନ ତ ମୁଁ କେବେ କୋଠା ଘର ରହିପାରିବିନି, ମୁଁ କାହିଁକି କୋଠା ଘର କାମ କରିବି? ଚାଷୀ ଯଦି କହିବ ମୁଁ ଜୀବନ ସାରା ଚାଷ କାମ କଲେ କେବେ ବି ଗୋଟେ କୋଠା ଘର କରିପାରିବିନି, ମୁଁ କାହିଁକି କାମ କରିବି? ସେମାନେ କର୍ମକୁ ବିଶ୍ୱାସ କରୁଛନ୍ତି, ତାଙ୍କ ମନ ନିରାଶ ନାହିଁ। ସେଥିପାଇଁ ସେ କର୍ମକୁ ଯଦି ବିଶ୍ୱାସ କରି ରହିଛନ୍ତି କେବେ ନା କେବେ ତାଙ୍କୁ ଫଳ ମିଳିଯାଉଛି। ସେଥିପାଇଁ ଗୋଟେ ଚାଷୀର ପୁଅ ବି କେତେବେଳେ ଗୋଟେ ବଡ ଅଫିସର ହେଇଯାଉଛି, କର୍ମଟା ସିଏ କଲା, ତାର ପୁଅଟା ଗୋଟେ ଅପଡ ଅଫିସର ହେଇଯାଉଛି। ତାର ଆଶା ଥିଲା ମୁଁ କେମିତି ଗୋଟେ ବଡ ଧନୀ ଲୋକ ହେବି, ସିଏ ସେଟାକୁ ଆଶା ବି ତାକୁ, କିନ୍ତୁ କର୍ମ କେବଳ କରୁଥିଲା, ସେ ଜାଣିନଥିଲା କେମିତି ମିଳିବ। ତା ଦେଖିଲା ପୁଅ ଗୋଟେ ବଡ ଅଫିସର ହେଇଗଲା, କେବେ ଗୋଟେ ପେପର ବାହାରିଥିଲା ତା ମା ସିଲେଇ କରେ, ସେ ଆଇପିଏସ୍ ନା କଣ ଗୋଟେ ପାଇଛି, ଏବେ ଆଇଏସ୍ ନା ଆଇପିଏସ୍ ପାଇଛି, ତା ମା ଏ ଯୋଉ ଲୁଗା ସିଲେଇ କରେ, ପାଠ ପଢେଇବା ନଥିଲେ ଲୁଗା ସିଲେଇ କରିକି। ସେ ନିରାଶ କେହି ନାହାନ୍ତି। ଭକ୍ତି ଜୀବନରେ ଯେଉଁମାନଙ୍କ ଭିତରେ ଭଗବାନ ନାହିଁ ସେମାନେ କର୍ମକୁ ବିଶ୍ୱାସ କରି ନିରାଶ ହେଇନାହାନ୍ତି। ଆମେ ଆମ ପାଖରେ ଭଗବାନ ଅଛନ୍ତି ଆମେ ନିରାଶ ହେଇଯାଉଛେ, ତାମାନେ ଆମର ଗୋଟେ ଗୋଟେ ଫଲନ୍ ଷ୍ଟେଜ୍ ଏଟା। ଆରେ ସୁଖ ହଉ ଦୁଃଖ ହଉ, ଭଲ ହଉ ମନ୍ଦ ହଉ, ଆଉ କଣ ଲୋକ କୁହନ୍ତି? ମରିବି ତ ମରିବି, ବଡ ହସ୍ପିଟାଲରେ ମରିବି, ଗାଁ ଗୁଡ଼ିଲେ ସୁ କୁହନ୍ତି ମରିବି ଯଦି ମରିବି ବଡ ହସ୍ପିଟାଲରେ ମରିବି। ଜୀବନ ତ ଦୁଃଖମୟ, ଯେ ଦୁଃଖ ହବ ଦୁଃଖ ହବ, ତାହେଲେ ବଡ ହସ୍ପିଟାଲ ରହିକି ଦୁଃଖ ହେଲେ କିଛି ନା, ମରିବା ତ ମରିବା, ତୁମେ ତୁମର ଆଉ ଗୋଟେ ଲାମେଣ୍ଟେସନ ରହିବନି, କଣ କୁହାଯିବ ଦୁଃଖ ଭାବନା ରହିବନି। ଯେ କଟକ ହସ୍ପିଟାଲକୁ ଗଲା ନା ଯାଉ କ୍ୟାନ୍ସର ହେଇଯାଇଛି, ସେ ଗଲା କଣ ଟାଟା ମେମୋରିଆଲ ନା କଣ ଗୋଟେ ଅଛି, କୋଉଠି ମୁମ୍ବାଇରେ ନା କଣ ମମ୍ବାଇ ନା କୋଉଠି ନାଇଁ ଟାଟା ମେମୋରିଆଲ, ସେ ସେଇଠି ଗଲା, ସେଇଠି ଯାଇକି ସେ ମରିଗଲା, ତା ମନ କେବେ ଦୁଃଖ ହବ? ତା ପରିବାର ଲୋକ ବି କେହି ଦୁଃଖ ହେବେନି। ବଡ ହସ୍ପିଟାଲକୁ ଯାଇଛି, ଟ୍ରାଏ କରିଛି। ସେ ଜଣେ ଭକ୍ତ ତା ଜୀବନରେ ସବୁ ଜିନିଷ ସବୁ ଛାଡ଼ିଲା, ପରିବାର ଭଲ ମନ୍ଦ ସବୁ ଛାଡ଼ିଲା, ସମ୍ପର୍କ କାଟିଲା, ସେ ଭଗବାନଙ୍କର ଭଜନ ଗଲା, ତାପରେ ଯଦି ତାର କିଛି ନ ପ୍ରାପ୍ତ ହେଇପାରେ ତାକୁ ଆଉ କଣ କରାଯାଇପାରିବ? ଚିନ୍ତା କିଛି କରିବାର ନାହିଁ, ଦୁଃଖ ବି କିଛି କରିବାର ନାହିଁ। ଭୌତିକ ଜୀବନ ଥିଲେ ବି ତୁମେ ଭାବୁଛ କିଛି, ତୁମେ ଯଦି ଭଗବାନ ପାଖକୁ ଆସି କିଛି ଲାଭବାନ ହେଲନି ତାହେଲେ ତୁମେ ଯଦି ଭୌତିକ ଜୀବନ ଥାନ୍ତା ନା କିଛି ବି ଲାଭବାନ ହେଇପାରନ୍ତି। ଯାହାର ଜୀବନ ଭୌତିକ ପରମାର୍ଥ ଜୀବନରେ ରହିକି ସେ କିଛି ନିରାଶ ଭାବୁଛି, ତାର କିଛି ପ୍ରଫିଟ୍ ହେଉନି, ସେ ଯଦି ଭୌତିକ ଜୀବନରେ ଥାନ୍ତା ତାହେଲେ ସେ ନଥାନ୍ତା, ବୋଧହୁଏ କୋଉଠୁ ଆତ୍ମହତ୍ୟା କରି ମରିଥାନ୍ତା, କି ନହେଲେ ତାକୁ ଏକ ବାଡ଼େଇ ବାଡ଼ିକି ବାହାର କରିଦେଇଥାନ୍ତି, କୁଆଡେ ସେ ପାଗଳା ହେଇ ବୁଲିଥାନ୍ତା, ସେ କେଉଁଠି ଆଡଜଷ୍ଟମେଣ୍ଟ କରିପାରିନଥାନ୍ତା। ଯେଉଁମାନେ ମଠ ମନ୍ଦିର ରହୁଛନ୍ତି ସେମାନେ ଯଦି ଠିକ ସେ ବିଚାର କରି ଦେଖିବେ ମୋର ଯୋଉ ବର୍ତ୍ତମାନ ଯୋଉ ସ୍ୱଭାବ ଅଛି ସେଇ ସ୍ୱଭାବରେ ମୁଁ ଯଦି ସଂସାରରେ ଥାନ୍ତି ତାହେଲେ କଣ ସୁଖ ପାଇଥାନ୍ତି? ଆମେ ଯେଉଁ ସ୍ୱଭାବରେ ରହିଛେ ଯେମିତି ଆମେ ଚାହୁଁଛେ, ତୁମେ ଡିସିପ୍ଲିନ ହୁଅ ଇନ୍ଡିସିପ୍ଲିନ ହୁଅ, ତୁମେ ଦିଟାକୁ ମେଳାଅ, ଯେ ଡିସିପ୍ଲିନ ସେ ବି ମେଳାଅ। ମୁଁ ବହୁତ ଶୃଙ୍ଖଳିତ, ମୁଁ ଏଇ ଶୃଙ୍ଖଳିତରେ ମୋ ପରିବାର ଜୀବନ ରହିବି, ତମେ କିଏ ଭଲ ପାଇବେ? ତମ ସ୍ତ୍ରୀ ଛୁଆ ପିଲା ଭଲ ପାଇବେ? ତ କେବେ ରାତି 4ଟାରେ ଉଠିବି ଗୋଟେ କର୍ତ୍ତଲା ବଜେଇବି? ତୁମେ ଚିନ୍ତା କର ସମାଜ ନିରେଶ ହବାର କଣ ଅଛି? ତୁମେ ମୋଷ୍ଟ ଡିସିପ୍ଲିନ ପର୍ସନ ତୁମେ ବି ସଂସାର ବଞ୍ଚିପାରି ନଥାନ୍ତ। ଅତି ଶୃଙ୍ଖଳିତ ବ୍ୟକ୍ତି, ଅତି ଷ୍ଟ୍ରେଟ ଫରୱାର୍ଡ ବ୍ୟକ୍ତି ତୁମେ ସଂସାର ବଞ୍ଚିପାରି ନଥାନ୍ତ, ତୁମର କେହି ରହିନଥାନ୍ତ, ଛୁଆ ପିଲା ସବୁ ଛାଡ଼ିକି ପଳେଇଥାନ୍ତି। ତାପରେ ତୁମେ ଯଦି ଡିସିପ୍ଲିନ ପର୍ସନ ନୁହଁ, ଶୃଙ୍ଖଳିତ ବ୍ୟକ୍ତି ନୁହେଁ, ବାଚୁରା ହେଇଥିଲେ ସଂସାର କଣ କରିଥାନ୍ତ? କୌଣସି ହିସାବରେ ଲସ୍ ନାହିଁ, ଭକ୍ତି ଭଗବାନଙ୍କ ପାଖରେ ଯିଏ ରହିଛି ତାର କୌଣସି ହିସାବରେ ଲସ୍ ନାହିଁ। କିନ୍ତୁ ଯୋଉ ନୈରାଶ୍ୟ ଭାବନାଟା ଯୋଉ ଜୀବନ ଚାଲି ଆସୁଛି ସେବେଳେ ଗୋଟେ ପୂଜା କୁହାଯିବ, କଣ କୁହାଯିବ ସେବେଳେ ପେସିମିଜିମ, ମାନେ ଇଂଲିଶରେ କୁହନ୍ତୁ ପେସିମିଜିମ, ନୈରାଶ୍ୟ ଭାବନା। ଇଏ ଅର୍ଥ ହଉଛି ତାର ବିଶ୍ୱାସର ଅଭାବ, ତାର ଶରଣାଙ୍ଗତିର ଅଭାବ, ତାର ଗୋଟେ ବିଶ୍ୱାସର ଅଭାବ ରହିଛି, ତାର ଶରଣାଙ୍ଗତିର ଅଭାବ ରହିଛି, ତାର ଦାୟିତ୍ୱଟାକୁ ସେ ନିଜେ ନେବା ପାଇଁ ଚାହୁଁଛି, ସେଥିପାଇଁ ତା ମନ ଭିତରେ ନିରାଶ ଆସୁଛି। ମୁଁ ଦେଖିଛି ଯେ ତୁ ବାବୁଲାବୁ ସେଠି ଥିଲା, ଯୋଉ ଘୁଷୁରୀ ଚରାନ୍ତି, ହଁ ଯୋଉ ଅଛନ୍ତି ଘୁଷୁରୀ ଚରାନ୍ତି, ତାଙ୍କ ଛୁଆ ସେ ସକାଳୁ ଦେଖୁଛ ନା, ସେ ତା ମା ଘୁଷୁରୀ ଧରିକି ଆସିବ, ସେ ତାର ସେ ବି ଘୁଷୁରୀ ଧରିକି ଆସିବ, ତାଙ୍କର ମନରେ ଯେତିକି ହସ ମୁଁ ଦେଖିଲି, ଦେଖୁନା ସେଠି ଆମର ଯୋଉ ବଳେ ଯୋଉ କୀର୍ତ୍ତନ ଫିର୍ତ୍ତନ ହୁଏ, ସେ ହାଣ୍ଡି ହାଣ୍ଡି କୁଣ୍ଡେଇ ଧରିକି ଆସିକି ସେ ବାସି ଅନ୍ନକୁ ଧରିକି ସେ ଛୁଆ ପିଲା ସବୁ ଖୁସିରେ ଯାଉଥିବେ ନଗଳା ହେଇକି, ଘୁଷୁରୀ ଚରଉଛନ୍ତି ସିଏ, ଦେଖ ତାଙ୍କ ଛୁଆ ପିଲା କେତେ ଖୁସିରେ ଅଛନ୍ତି, ସିଏ କେମିତି ରହୁଛନ୍ତି ତୁମେ ଦେଖ କଣ ଖାଉଛନ୍ତି, ସିଏ କିଭଳି ଜାଗାରେ ରହୁଛନ୍ତି, ସେମାନେ କେତେ ଆନନ୍ଦ ରହିଛନ୍ତି। ଆମେ ଯଦି ଗୋଟେ କନସିୟସ ଏଣ୍ଟିଟିଜ ହେଇକି ଆମେ ଗୋଟେ ଚେତନଶୀଳ ବର୍ତ୍ତମାନ ଆମେ ଅଛି, ଆମର ଗୋଟେ କିଛି ଚେତନା ଆସିଛି, ତାପରେ ଯଦି ଜଣେ ଭଗବାନଙ୍କ ପାଖରେ ରହିକି ସେ ନିରାଶ ହେଇକି ରହୁଛି, ତାହେଲେ ତାର ସେ ଜୀବନ ଆଉ କଣ ତ କିଏ ସୁଖ ଦେଇପାରିବ। ଏଟା ଗୋଟେ ଲାଷ୍ଟ ଟ୍ରାକ କୁହନ୍ତି, ଯାହା କୁହନ୍ତି ଲାଷ୍ଟ ଟ୍ରାକ, ଲାଷ୍ଟ ଟ୍ରାକ ତ ଗୋଟେ ଏମିତି ଟ୍ରାକରେ ଅଛ ଯୋଉଠି କିଛି ପାଇବାର ଅଛି ଏଠି ପାଇବ, ଏଟାକୁ ଛାଡ଼ିଲ ମାନେ ତମେ ଯାହା ଜୀବନରେ ଅଛି ଭଗବାନଙ୍କୁ ଛାଡ଼ିଦବା ମାନେ, ସେ ବ୍ରହ୍ମଚାରୀ ହଉ ଗୃହସ୍ଥ ହଉ ଯିଏ ବି ହଉ, ତାର ଯଦି ଠିକ ସେ ଭଗବାନ ପ୍ରତି ଆସକ୍ତି ମମତା ନ ରହିଲା ତାହେଲେ ଆଉ ଜୀବନ ତ କିଛି ମିଳିବନି, କିଛି ମିଳିବନି, କି ନିରାଶ ହଉଛି ତୁମେ ସବୁବେଳେ। କୃଷ୍ଣ କୃପା କରିବି କରିବେ ନ ଦୃଢ ଆଶା ମାନି, ଭକ୍ତିମୟ ଠାକୁର ଲେଖିଛନ୍ତି କୃଷ୍ଣ ମତେ କୃପା କେଉଁଦିନ ହେଲେ କରିବି, ଗୋଟେ ଦୃଢ ଆଶା କେଉଁଦିନ ମତେ କୃଷ୍ଣ କୃପା କରିବେ। ଧନୀ ଲୋକକୁ କୃପା କରିବା ପାଇଁ ବିଷମ ଲାଗେ ନା, ବଡ ଲୋକକୁ ଦୟା କରିବା ପାଇଁ ବିଷମ ଲାଗେ ନା, ଅସମ୍ଭବ ବୋଲି ଗୋଟେ ଶବ୍ଦ ଭଗବାନଙ୍କ ଶବ୍ଦକୋଷରେ ନାହିଁ, ଭଗବାନ ଜାଣନ୍ତିନି ଶବ୍ଦକୁ, ଭଗବାନ କେବେ ଶୁଣିନାହାନ୍ତି, ମଣିଷ କେବଳ ସେଟାକୁ ଶୁଣିଛି 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 ବୋଲି ହିଁ ବର୍ତ୍ତମାନ ସୁଦ୍ଧା ସେ ଏ ସଂସାରରେ ରହିଛି, ଅସମ୍ଭବ ଅସମ୍ଭବ ଏଇଟା ହବନି ଏଇଟା ହବନି ସବୁବେଳେ, ଭଗବାନ ପାଖରେ ସେଠି ସେ କିଛି ନାହିଁ, ସେଠି ସବୁ ପସିବୁଲ ପସିବୁଲ ସବୁ ସମ୍ଭବ, ଅସମ୍ଭବ ଶବ୍ଦ ପ୍ରଭୁଙ୍କ ପାଖରେ ନାହିଁ। ସେଥିପାଇଁ ଆମେ ଯେତେବେଳେ ଏଇଠି ପଥକୁ ଆସୁଛେ ସେଥିପାଇଁ କାନାଡାକୁ ବନ୍ଦ କରା ଦରକାର, ଅସମ୍ଭବ ଆମେ କିଛି ଚିନ୍ତା କରିବା ଉଚିତ ନୁହେଁ, ମୋର ଏଇଟା ହେଇପାରିବ ନାହିଁ, ସେ ବିଶ୍ୱାସଟା ଯାହାର ଅଛି ଏଇଟା ଅସମ୍ଭବ ବୋଲି ସେ ଭକ୍ତି କରିବା ଆବଶ୍ୟକ କି ନାହିଁ। ଅସମ୍ଭବକୁ ସମ୍ଭବ ପ୍ରପଦ କୁହନ୍ତି ନା, ଅସମ୍ଭବକୁ ସମ୍ଭବ କେବଳ ହିଁ କୃଷ୍ଣ କରିପାରିବେ, ମେକ୍ସ କୃଷ୍ଣ ମେକ୍ସ ଇମ୍ପସିବୁଲ ଟୁ ପସିବୁଲ, ସେଥିପାଇଁ ଶ୍ରୀକୃଷ୍ଣ ସେ ଭଗବାନ ଅସମ୍ଭବକୁ ସମ୍ଭବ କରିବେ, ସବୁ ଅସମ୍ଭବ ସେଥିପାଇଁ ତାଙ୍କର ଆବିର୍ଭାବ ହେଉଛି ଅସମ୍ଭବ, ଅସମ୍ଭବ କାର୍ଯ୍ୟ ସବୁ କରିଛନ୍ତି ପିତାମାତାକୁ, ପିତାମାତା ତାଙ୍କର ଥିଲେ ବନ୍ଦୀ ଶାଳା ଭିତରେ, ଆବିର୍ଭାବ ହେଲେ ଡୋରି ଖୋଲିଗଲା, ସବୁ ଅସମ୍ଭବ କାର୍ଯ୍ୟ ପ୍ରଥମରୁ ଦେଖେଇଲେ ଦେଖ ମୁଁ କେମିତି ଅସମ୍ଭବ କାର୍ଯ୍ୟ, ସବୁ କୃଷ୍ଣଙ୍କର ଲୀଳା ମାନେ ସବୁ ଅସମ୍ଭବ, ପୁତନାକୁ ଅଘାସୁରକୁ ବକାସୁରକୁ ଯାହା ଯାହା ସବୁ କାର୍ଯ୍ୟ କରିବେ ସବୁ ଅସମ୍ଭବ କହିଲେ ଦେଖିବା, କୃଷ୍ଣ ଯୋଉ କାର୍ଯ୍ୟଟା କରିଛନ୍ତି କେଉଁଟା ସମ୍ଭବ କାର୍ଯ୍ୟ କୌଣସି ବୈଜ୍ଞାନିକ କରିପାରିବ ବା ଗୋଟେ କିଏ କରିପାରିବ, ତୁମେ କୃଷ୍ଣଙ୍କର କେଉଁ କାମଟା କରିପାରିବ ମତେ କୁହ, କେଉଁ କାମ କରିପାରିବ କହିଲୁ, ଦେଖିବା କୃଷ୍ଣ ଲୀଳା ଯୋଉ ଅଛି କେଉଁ କାମଟା ତୁମେ କରିପାରିବ, ନା 16,000 ବାହିପାରିବୁ, 16,000 ବାହିପାରିବୁ ନା, ରାସଲୀଳା କରିପାରିବୁ ନା, ପୁତନାଙ୍କୁ ମାରିପାରିବୁ ନା, ଅଘାସୁରଙ୍କୁ ମାରିପାରିବୁ ନା, ବକାସୁରଙ୍କୁ ମାରିପାରିବୁ ନା, ପାଣ୍ଡବମାନଙ୍କୁ ଦ୍ରୌପଦୀଙ୍କୁ ଶାଢୀ ଦେଇପାରିବୁ ନା, ଦ୍ରୌପଦୀଙ୍କୁ ଅର୍ଣ୍ଣ କଣଟା କୃଷ୍ଣଙ୍କର ତୁମେ କରିପାରିବ, କୃଷ୍ଣଙ୍କର ଗୋଟିଏ ଲୀଳା ତୁମେ ମତେ କୁହ କେଉଁଟା ଯେଉଁଟା ତୁମେ କରିପାରିବ, କହିଲେ ଦେଖିବା କିଏ କଣ କହୁଛ, କୃଷ୍ଣଙ୍କ ଲୀଳା ମାନେ ହିଁ ଅସମ୍ଭବ, ସବୁ ଅସମ୍ଭବ ଜିନିଷ ସେ କରିଛନ୍ତି, ନା କେଉଁଟା ଗୋଟେ ସହଜିଆ ଲୀଳା କହିଲା ଏଇଟା କରିଦେଇଛନ୍ତି କୃଷ୍ଣଙ୍କ ଗୋଟେ ସହଜିଆ ଲୀଳା, କହୁନା ତୁମେ ଏତେ ଶୁଣୁନା କିଛି ଗୋଟେ, କୃଷ୍ଣଙ୍କର ଏତେ ଲୀଳା ତୁମେ କେଉଁ ଲୀଳାଟା ସହଜ ତୁମକୁ ଲାଗୁଛି, କୋଉ ଲୀଳାଟା ସହଜ ଲାଗୁଛି କହୁନୁ, ତମେ କହିପାରିବ ଗୋଟେ କୋଉ ଲୀଳା ଅଛି ଗୋଟେ ମୁଁ କରିପାରିବି, ବା ଏ ସଂସାର କିଏ ଗୋଟେ କରିପାରିବେ, କଣ ଦେବତାକୁ କରିପାରିବ କୌଣସି ଲୀଳା କିଛି ନାହିଁ, ତୁମେ ମୁଁ ଗାଈ ଚୋରି ହେଲେ ମୁଁ ଗାଈ ଚୋରି ପାରିବି, କୃଷ୍ଣ ଯୋଉ ଗାଈ ଚୋରୁଥିଲେ ତୁମେ ଚୋରି ପାରିବନି, ଗାଈ 5-10 ଗାଈ ସମ୍ଭାଳି ପାରୁନ, ସେ କେତେ ଗାଈ ଧରିକି ଯାଉଥିଲେ, କେତେ ଗାଈ ଧରିକି ସେ ଯାଉଥିଲେ, ନବଲକ୍ଷ ଧେନୁ ଥିଲେ ନନ୍ଦ ମହାରାଜଙ୍କର, ଆଉ ସବୁ ସେମିତି ସେ ଗାଈ ଚରୁଥିଲେ ପୁରା 84 କୋଶ ଭିତରେ ଘୋରିକି ଆସୁଥିଲେ, ଗାଈ ଯୁଆଡେ ଯାଉଥିଲେ ସେ କହୁଛି ଚାଲ, ଆମର ଗାଈ କଣ କହୁଛି ଘେରୁଛେ ନା ଘେରି ଦଉଛେ, ହେ ଜାଣି 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 କୃଷ୍ଣ କୌଣସି ଯାହା କରିଛନ୍ତି ଅସମ୍ଭବ କାର୍ଯ୍ୟ କରିଛନ୍ତି, ଆଉ ତାଙ୍କର ଆମେ ଭକ୍ତ, ଆମେ ଭଗବାନ ନ ପାଇପାରନ୍ତି ଠିକ ଅଛି, କୃଷ୍ଣ ବହୁତ ବଡ ଲୋକ ସେ ବହୁତ ଗୁଣର ଆଧାର ଆମକୁ ନ ମିଳିପାରନ୍ତି, କିନ୍ତୁ କମ୍ ସେ କମ୍ ତ ଆମର ବିଶ୍ୱାସ ରହିବା ଦରକାର, ଯଦି ଯଦି ମିଳିବାର ଅଛି କୃଷ୍ଣ ପାଖରେ ମିଳିବାର ଅଛି, ଏଇଟା ଲାଷ୍ଟ ଚାନ୍ସ ମୋର, ଏଇଟା ଲାଷ୍ଟ ଟ୍ରାକ, ଯଦି କିଛି ମୋର ପାଇବାର ଅଛି ସେ ହିଁ ଦେଇପାରିବ ଆଉ କିଏ ଦେଇପାରିବ, ସେଥିପାଇଁ ସବୁ ଅସମ୍ଭବ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ଗୌରାଙ୍ଗ ମହାପ୍ରଭୁ ଉପରେ ଆଇଲି, କହିଲେ ମୁଁ ଯାହା କରିଛି ଆଗେ ମହାଭାରତ ଯୁଦ୍ଧରେ ଦେଖୁନ ଅସମ୍ଭବ କାର୍ଯ୍ୟ ଗୋଟେ, ତୁମେ ଯୁଦ୍ଧ ହେଇଥିବ କଣ ହେଟା କଣ ହେଇଥିଲେ ସାରଥି ହେଇଥିଲେ ରହିଯିବ, ତୁମେ ତୁମେ ତୁମ ଘରର ଗୁଣ ଅଛି, ଏଇ ଯେ ଦେଖୁନା ଯେ ମିସ୍ତ୍ରୀ ଫିସ୍ତ୍ରୀ କାମ ଜାଣିଛି ସେ ଗୋଟେ ମିସ୍ତ୍ରୀ ଭୁଲ କାମ କରୁଛି, ତୁମେ ମିସ୍ତ୍ରୀ କାମ ଜାଣିଥିବ ସେ ଗୋଟେ ମିସ୍ତ୍ରୀ ଭୁଲ କାମ କରୁଛି, ଶୋଇପାରିବ କରଣୀ ଛଡେଇ ନେଇଯିବ, ଅଧା ଘଟର ଘଟର କହିବ ଏଇଟା କାହିଁ ଭୁଲ କରୁଛ, ଏଇଟା କରୁଛ, ତମ କାମଟା ଜାଣିଛ ନା? କୃଷ୍ଣ ସବ ଜାଣିଛନ୍ତି, ପୁଣି ଚୁପଚାପ ରହୁଥିଲେ, ଅସମ୍ଭବ କାର୍ଯ୍ୟ, ସବ ଜଗତ ପୁରା ଜାଣିଛନ୍ତି ଏଇ ହିଷ୍ଟ୍ରି କଣ ହବ ମହାଭାରତ, ଯାହା ସବୁ କରୁଛନ୍ତି ଅସମ୍ଭବ, ଭଗବାନ କୃଷ୍ଣ ମାନେ ଅସମ୍ଭବ ବାସ, ଆଉ କୃଷ୍ଣ ଶବ୍ଦର ଅର୍ଥ କିଛି ତୁମେ ବିଚାର କରିପାରିବ, ସବୁ ଅସମ୍ଭବ, ତାଙ୍କର ପ୍ରେମ ସ୍ନେହ ଆକର୍ଷଣ ରୂପ ଗୁଣ ସବୁ ଅସମ୍ଭବ, ସବୁ ପ୍ରକାର ଜିନିଷ ତାଙ୍କର ଅସମ୍ଭବ କାର୍ଯ୍ୟ, ସେଇଟା ଥିଲା ବ୍ରଜବାସୀମାନଙ୍କ ପାଇଁ ସବୁଠୁ ଗୋଟେ ଆଶ୍ଚର୍ଯ୍ୟର ବିଷୟ, ସେନେ ସେ ପାଗଳ ହେଇଯାଉଥିଲେ, ତାଙ୍କ ଚାଲିଟା ବି ଗୋଟେ ଅଲଗା, ତାଙ୍କର କଥା ବି ଅଲଗା, ତାଙ୍କ ଠାଣି ବି ଅଲଗା, ସବୁ ଅସମ୍ଭବ, କୌଣସି ଜିନିଷ କୃଷ୍ଣ ଯାହା କରିଛନ୍ତି ଏଟା ମାନବୀୟ ନୁହେଁ, ଅତିମାନବୀୟ ନୁହେଁ, ବା ଅତି ଅତି ମାନବୀୟ ନୁହେଁ, କିମ୍ବା କୌଣସି କେହି ଏ ଜଗତରେ କରିପାରିବେନି, ସେଥିପାଇଁ ସେ କହିଲେ ନା ନା ମୁଁ ଯୋଉଟା କରିଦେଇକି ଆସିଲି ସେ ଅସମ୍ଭବ କାର୍ଯ୍ୟ କରିକି ଆଇଲି, ତେଣୁ ମୋତେ ମୋତେ ପ୍ରାପ୍ତି ହେବାଟା ଯିବ ଗୋଟେ ଅସମ୍ଭବ ବୋଲି ଭାବିବ, ମୁଁ ଯୋଉ ପଥ ଦେଖିକି ଦେଇ ଆଇଲି ସର୍ବଧର୍ମାନ ପରିଧି ଯିବ ଏଟା ବି ଗୋଟେ ଅସମ୍ଭବ, ସବୁ କୃଷ୍ଣଙ୍କ ପ୍ରିଚିଂ ବି ସବୁ ଏମିତିକା, ପୁରା ବେଦ ଧର୍ମ ପ୍ରତିଷ୍ଠା କଲେ ସବୁ କାଟିକି ପଣ୍ଡିତ ହୋଇଥିଲେ ସର୍ବଧର୍ମାନ ପ୍ରତି ଜମା କେଉଁ ଜୀବ ଧର୍ମଟାକୁ ଛାଡିବ, କହିଲା ମୁଁ ଯୋଉ ଷ୍ଟାଣ୍ଡାର୍ଡଟା ଏଇଟା ମୋ ଷ୍ଟାଣ୍ଡାର୍ଡ ମୁଁ ମୋର କହିଦେଇକି ପଳେଇ ଆଇଲି, କିନ୍ତୁ ଜୀବ କିଛି କରିପାରିବନି, ସବୁ ଅସମ୍ଭବ ଭଳିଆ ଲାଗିବ, ହଉନି ଜପ ଭୋଜନ କରୁଛି କେତେ ଯାଉଛି କହୁଛି ଭଗବାନ କଣ ମିଳିବ ଏଥିରେ ହବନି, କେବେ ସେ ଏଟା ପୁରା ସତ କଥା, ଭଗବାନଙ୍କ ଯୋଉ ଷ୍ଟାଣ୍ଡାର୍ଡ ଭଗବାନ ଯୋଉ ଜିନିଷ ସବୁ କହିଛନ୍ତି ତାଙ୍କର ଯୋଉ ପ୍ରେମ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ୱାର୍ଡ କଣ ରହିଲେଣି ଭାବ ଅଛି, ତେଣୁ କୃଷ୍ଣ ଅସମ୍ଭବଟା ଜୀବ ଯେମିତି ବୁଝିବା ଦରକାର ଏଟା ସମ୍ଭବ ଜୀବ ଦ୍ୱାରା ହେଇପାରିବ, ମୋ ପାଖକୁ ସେ ଯାଇପାରିବ, ସେଥିପାଇଁ ସେ ଗୌରାଙ୍ଗ ମହାପ୍ରଭୁ ଉପରେ ଆଇଲେ, ସିଧା ସାଧା ହେଇଗଲେ, କହିଲେ ଏତେ ଧନ୍ଦାର ମୁଁ ଯୋଉ ସବୁ କହିଛି ଭାରି ଓଡ଼ୁଆ ଧନ୍ଦା, ଆଉ ମୋ କଥାକୁ ସେ ଅନୁକରଣ କରି ଯିବ ତାହେଲେ ପାଗଳା ମାଗଳା ହେଇଯିବ, ସେ ବାୟା ପାଗଳା ହେଇଯିବ, ସେ ମହାପ୍ରଭୁ ଉପରେ ଆଇଲେ, ସିଧା ସାଧା କହିଦେଲେ ଠିକ ଅଛି, ବେଶୀ କିଛି ଆବଶ୍ୟକ ନାହିଁ, ତୋର କିଛି ବେଶୀ ଆବଶ୍ୟକ ନାହିଁ, ତୁ ଯୋଉଟା ଅସମ୍ଭବ ବୋଲି ଭାବୁଛୁ ତାକୁ ସମ୍ଭବ କରିଦେଇପାରିବି, ମୁଁ ତୁମକୁ ସବୁ ଜିନିଷ ଦେଇଦେଇଗଲି ତା ଦେହରେ, ସେଥିପାଇଁ ସେ ନାମଟା ଦେଇଦେଇଗଲେ, ହରେ କୃଷ୍ଣ 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 ହରେ 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 ରାମ ସବୁ, ଯେମିତି ଗୋଟେ ଗୋଟେ ବହୁତ ବଡ ମ୍ୟାଟରକୁ ଯେମିତି କମ୍ପ୍ୟୁଟରରେ ଗୋଟେ ଜିପ୍ ଫୋଲ୍ଡର କୁହନ୍ତି, ବହୁତ ବଡ ମ୍ୟାଟର ଅଛି ତାକୁ ପ୍ରେସ୍ କରି ତାକୁ ଗୋଟେ ଫୋଲ୍ଡର ରଖିଦେବେ, ସାଇଜଟା ବଡ ହବ, ତାକୁ କ୍ଲିକ୍ ମାରିଦେବ ସବୁ ବାହାରି ପଡ଼ିବ ହଜାର ହଜାର ଫଟୋ, ସେଟା ଭଗବାନ ସବୁ ନାମ ରୂପ ଗୁଣ ଲୀଳା ବୈଶିଷ୍ଟ୍ୟ ପରିକର ସବୁ ଜିନିଷକୁ ରଖିଦେଲେ, କୋଉଥିରେ ସେଇ ନାମ ରଖିଦେଲେ, କହିଲେ ଏଇଟାକୁ ତୁମେ କର, ତୁମେ ଅସମ୍ଭବ କଣ ଜାଣିପାରିବ, ତୁ ଯୋଉ ଅସମ୍ଭବ ପ୍ରତି ହଉଛି ସମ୍ଭବ କଣ ତୁମେ ଜାଣିପାରିବ, କିନ୍ତୁ ସେଇଟା ବି କରିବା ଯିବା ପାଇଁ ସମ୍ଭବ, ସେଥିପାଇଁ ସେ କହିଦେଲେ ନାମ ନାମ କାରି ବହୁଦା ନିଜ ସର୍ବଶକ୍ତି ସ୍ତତ୍ର ଅର୍ପିତା ନିୟମ, ଏତେ ଜିନିଷ ଦେଲା ପରେ ଗୋଟେ ସାଧାରଣ ଜିନିଷର ମତି ହଉନି, ଗୋଟେ ନାମ କଲାବେଳେ ଗୋଟେ ଜୀବକୁ ନିଦ ଲାଗିଯାଉଛି, ଦେଖୁନା ଆମ ନିଦ ଲାଗୁନି ବେଳେବେଳେ, ତ ବଡିଟା ତ ଟାୟାର୍ଡ ହେଇ ତୁମକୁ ନିଦ ଲାଗିଯିବ, ଭଗବାନ ସବୁ ଜିନିଷ ଯୋଉଥିରେ ଦେଇଛନ୍ତି ସହଜରେ ସେ ଯିବ ସେ କଣ କରିପାରିବ, ଯେ ଭଗବାନଙ୍କର ନାମ କଲା ତାକୁ ନିଦ୍ରା ଲାଗିଯାଉଛି, ସମସ୍ତଙ୍କୁ ଆମକୁ ଲାଗେ ଟାୟାର୍ଡ ହେଇଗଲେ ବହୁତ କମ ନିଦ ଲାଗିଯିବ, ନିଦ ଆଜି ଶୋଇନ, ଖାଦ୍ୟ ଆଜି ଜମେଇନି, କଣ ହେଇନି, ଏ ଯିବ ଭଗବାନ ପାଇପାରିବ ଅଲଗା ସାଧାରଣ ତାର ଅସମ୍ଭବ ପ୍ରତି ହଉଛି, ପୁଣି ନାମଟା ପ୍ରଭୁ ନାମ ଆଣିକି ଦେଇଦେଇଗଲେ ସମ୍ପ୍ରଦାୟ, ଗୁଡ଼ିଏ ସମ୍ପ୍ରଦାୟର ନାମକୁ ଆଣିକି ନାମ ସାଧ୍ୟ ଆଉ ସାଧନ ନାମ ରୂପ ବିଗ୍ରହ ସବୁ ପ୍ରତିଷ୍ଠା କରି ସବୁ ପ୍ରକାର ସିଦ୍ଧାନ୍ତ ଦେଇ ମହାପୁରୁଷ ସବୁ ଦେଇ ଚାଲିଗଲେ, ପୁଣି ବି ଜୀବର ବିଶ୍ୱାସ ଆସୁନି, ନାମ ଉପରେ ବିଶ୍ୱାସ ଆସୁନି, ଆଉ କଣ କରାଯାଇପାରିବ, ସବୁ ଜିନିଷ ତାକୁ ଅସମ୍ଭବ ଲାଗୁଛି, ଅସମ୍ଭବ ଲାଗୁଛି, ସବୁ ଜିନିଷ ଅସମ୍ଭବ ଲାଗୁଛି, ସେ ଯେଉଁ ଥାଏ ଜଣେ ଆମର ସେ ଗୁରୁଦେବଙ୍କୁ ତା ମୁଣ୍ଡ ଦୋଷ ଟିକେ ଥାଏ, ସେ ନାମ ନେଇଥିଲା ହରିନାମ ନେଇଥିଲା, ତା ମୁଣ୍ଡ ଦୋଷ ଟିକେ ଥାଏ, ଭାରି ସରଳ ପିଲା, ବହୁତ ଧୀର ପିଲା, କିନ୍ତୁ ତାର ମୁଣ୍ଡ ଦୋଷ ଅଛି, ବହୁତ ଧୀର, ସେ କାହା ଝଗଡ଼ା ମଗଡ଼ା କରିବନି, ମଝିରେ ମଝିରେ ରାଗିଗଲେ ଯେ ବାଡ଼େ ପିଠା କରିପକେଇବ, ସେଥିପାଇଁ ମଠର ବାବାଜୀ ଯୋଉଟା ହୁଅନ୍ତି, ଯେଉଁମାନେ ମଠକୁ ସବୁ ଆସନ୍ତି ଯୋଉ ବାବାଜୀ ହୁଅନ୍ତି, ତାଙ୍କ ଥଣ୍ଡା ମାନେ ଥଣ୍ଡା ମୁଣ୍ଡିଆ ଲୋକ ବହୁତ କମ୍, ଆଉ ମୁଣ୍ଡ ଥଣ୍ଡା ମୁଣ୍ଡ ଏ ଲୋକ ବହୁତ କମ୍, କାହିଁକି ଯୁବକ ବୟସ ଗୁଡା ନା, ଯୁବକ ବୟସରେ ଏଇ ସମୟରେ କଣ ସଂସାର ଭିତରେ ବସିବା କଥା, ମାନେ ସଂସାର ଏଇ ସମୟରେ ତ ବାହାର ହେଇଥାନ୍ତା ନା, କଣ କଣ କରିଥାନ୍ତ, ସଂସାର ଭିତରେ ବସିବା କଥା, ସେଠୁ ଛାଡିକି ଆଇଲ, ତାହେଲେ ମନ ଇନ୍ଦ୍ରିୟ ସେଗୁଡା ତୁମକୁ ପାଗଳ କରିବେ, ମନ ଇନ୍ଦ୍ର ଗୁଡା ସେ ସବୁ ତାଙ୍କୁ ତାଙ୍କ ଆହାରଟା ମିଳୁନି, ସେ ବହୁ ଜନ୍ମରୁ କରିଆସନ୍ତି, ସେ କହିବେ ଇଏ ଗୋଟେ କୋଉ ରାସ୍ତା ମତେ ଧରିଲା ଆମକୁ, ସେ ପାଗଳ କଲା ରାତିରେ ଉଠା, ଇଏ କର, ଇଏ ଉପବାସ କରି, ଇଏ କର, ସିଏ ଗୋଟେ ବାୟ ଧନ୍ଦା, ସିଏ ମନ ଇନ୍ଦ୍ରିୟ ତୁମକୁ ସବୁ ସାହାଯ୍ୟ କରିବନି, ହେଠି ଚିଡା ଲାଗିବ, ଏଟା ସମ୍ବନ୍ଧ ଗୋଟେ କିଛି ନାହିଁ, ବହୁତ ଲୋକ ବାହାଚୁରା ହେଇନାହାନ୍ତି ସେ ଘରେ ଅଛନ୍ତି, ଦେଖିବେ ସେ ଖୁସିରେ ଅଛନ୍ତି, ତାଙ୍କର ତ ଓରିଡ୍ ନାହିଁ, ମୁଁ ବହୁତ ଲୋକ ଦେଖିଛି ବାହାଚୁରା ହେଇନାହାନ୍ତି, ଏକୁଟିଆ ବି ରହିଛନ୍ତି, କାହିଁକି ତାର ତା ସମ୍ବନ୍ଧ ଅଛି, ମାଉସୀ ବାପ ମା ବସିଲେ ସେ ନାନୀର ପୁଅକୁ ବାହା ହେଇନଥିବ, ସେ ତାଙ୍କର ଘର ସବୁ ସେ ବାହା ହେଇନଥିବ ବ୍ରହ୍ମଚାରୀ ଘର ସବୁ କଥା ବୁଝୁଥିବେ, ପୁରା ଘରର ମାଲିକ, ତାର ସାନ ଭାଇର ସ୍ତ୍ରୀକି ଦେଖିବ, ତା ପିଲାକୁ ଦେଖିବ, ଇଏ କରିବ, ତାର ତାର ଗୋଟେ ମଜା, ତା ସମୁଦ୍ର ରହୁଛି ନା, ସେ ମାଇଣ୍ଡଟା ଗୋଟେ ବାଲାନ୍ସ କରିଦେଉଛି। ବାବାଜୀର କଣ ରହିଲା, ବାବାଜୀର ମନ ଇନ୍ଦ୍ରିୟ ବିରୁଦ୍ଧ କାର୍ଯ୍ୟ ଏଠି ହେଲା, ଏଠି ସମ୍ବନ୍ଧ କିଛି ହେଇପାରୁନି, ସେଟା ଟିକେ ତାକୁ ଚିଡା ଆଉ ଚିଡା ଲାଗିଲା, ସମ୍ବନ୍ଧ ନ ହେଲା ପର୍ଯ୍ୟନ୍ତ ତାକୁ ଭାରି ଷ୍ଟ୍ରଗଲିଂ ଟିକେ କରିବାକୁ ପଡେ, ଆଉ ସେଠି ମୁଣ୍ଡ ଦୋଷ ତାର ଥାଏ, ଭଲ ପିଲା ଏମିତି ବହୁତ ଭଲ ସେବା ପତ୍ର କରିବାକୁ ନା ମନ, ସେମିତି ଗୁରୁଦେବଙ୍କୁ କଣ କହିଲା, କହିଲା ଗୁରୁଦେବ ଆଉ କଣ ମୁଁ ନାମ କରୁଛି କିନ୍ତୁ ନାମଟା କାହିଁକି ମତେ ବିଶ୍ୱାସ ହଉନି, ନାମଟା କାର୍ଯ୍ୟ କରୁନି, ଆଉ କିଛି ମନ୍ତ୍ର ଅଛି କି? ଗୁରୁଦେବ ଡାକିଲେ, ଡାକିଲେ ସେ ଟେମ୍ପଲ କମାଣ୍ଡର ଯେତେବେଳେ ଥାଏ ତାକୁ ଡାକିଲେ, କହିଲେ ସେ ପିଲାଟି ଧରି ଆଣ, ଧରେଣ ଧରେଣ ଧରେଣ, ତ ଧରି ଆଣିଲେ, କହିଲେ ତା ବେକରୁ ମାଲଟା ଖୋଲ, ବେକରୁ ଖୋଲି ତା ତା ଶିଖାଟା କାଟିଦିଅ, ତା ଶିଖାଟା କାଟିଦିଅ, ତାକୁ ଦେଖିବା ମୁଁ ଦେଇଛି ନା, ତା କପଡ଼ା ଓହ୍ଲେଇ ଦିଅ, ତା ନାଲି କପଡ଼ା ଓହ୍ଲେଇ ଦିଅ, ତା ଶିଖାଟା କାଟିଦିଅ, ତା ବେକରୁ ମାଳି ବାହାର କରିଦିଅ, ତାକୁ ମୋଟର ବାହାର କରିଦିଅ, ନାମ ଅପରାଧୀ ମୁଁ ହେବି ନା। ଭଗବାନ ଏତେ କରୁଣା କରି ଗୋଟେ ଜୀବ ଅସମ୍ଭବ ଭାବୁଛି, କେବଳ ଜୀବନଟାକୁ ସବୁ ଜିନିଷକୁ ଅସମ୍ଭବ ସେ ଭାବୁଛି, ଭଲ ସ୍ତ୍ରୀଟେ ପାଇଯିବି ଘର ପାଇଯିବି ଏଟାକୁ ସମ୍ଭବ ଭାବୁଛି, କିନ୍ତୁ ଭଗବାନ କଥା ପ୍ରଭୁଙ୍କ ପାଖକୁ ଆସି ପ୍ରସାଦ ପାଇ ନାମ କରି କଥା ଶୁଣି ତାକୁ ସେଟା ଅସମ୍ଭବ ଲାଗୁଛି, ଭାଗ୍ୟକୁ ତାର ବିଶ୍ୱାସ ରହୁଛି କିନ୍ତୁ ଭଗବାନଙ୍କୁ ବେଳେବେଳେ ବିଶ୍ୱାସ ରହୁନି। ମୁଁ ଧନୀ ହେଇଯିବି ଆଉ ଭଲ ମୋତେ ଗୋଟେ ଝିଅ ମିଳିବ, ମୁଁ ଗୋଟେ ଭଲ ଚାକିରି କରିବି, ତାର ଏଇ ବିଶ୍ୱାସଟା ରହୁଛି, କିନ୍ତୁ ଭଗବାନ ମୁଁ ପାଇବି ପ୍ରଭୁଙ୍କ ପାଖରେ ଅଛି, ପ୍ରଭୁ ମୋତେ ଦୟା କରିବେ ଯୋଉଦିନ ହେଲେ, ଏଇ ବିଶ୍ୱାସଟା ଆସୁନି ଜୀବନରେ, ଏଇଟା ହତଭାଗର। ଆରେ ପତିତ ହେଲେ ବି କଣ କେଉଁ ସ୍ଥିତି ଗଲେ ଭଗବାନ ଯେଉଁଦିନ ହେଲେ ମୋତେ ଦୟା କରିବେ, କେମିତି ଜଣଙ୍କ ସାଙ୍ଗେ ସେ ସମ୍ବନ୍ଧଟା ଆସିଲେ ସେ ସେମିତି କହିପାରିବ, ପ୍ରାର୍ଥନା କରିପାରିବ, ନିଜର କରିପାରିବ, ଆଉ ସେ ହିଁ ଗୁରୁଦେବ କଲେ ତାକୁ ଇଏ କରିଦେବ ବିଦା କଲେ, ତାପରେ ତ ମୁଁ ଶୁଣିଲି ଯେ କୁଆଡେ କଲା, ତାର ଗୋଟେ ପୁତ୍ର ପୁତ୍ର କଣ ଥାଏ ନା କଣ ଶୀଘ୍ରସ୍ତ ଘରକୁ ଗଲା, ଘରେ ଗଲା ଘରେ ବାଡ଼େ ଘରେ କିଏ ପୁରେଇଲେନି, ତ ଭାବୁଛି ବାପା ମା ତୁମକୁ ଭଲ ପାଇବେ ବୋଲି ସଂସାର କିଏ ଭଲ ପାଏ, ହଁ ମଠର ଅଛ ତୁମକୁ ସମସ୍ତେ ଭଲ ପାଇବେ, ଘରକୁ ଯିବ ତୋ ଭାଇ ପଡ଼ିବ ସେ ତୁମକୁ ଆଉ ଶତ୍ରୁ, ଆଉ ଘରକୁ ଗଲା ବେଳକୁ ଘରେ ଘରେ ଆଉ କିଏ ଭଲ ପାଇବେନି, ଯିଏ ମଠର ରହି ସେ ଘରେ ଯାଇ କୋଉ କାମ କରିବ, ସେ କୋଉ କାମ କରୁନି, ଯିଏ ଛାଇରେ ରହିଲାଣି ସେ ଖରାରେ ଯାଇକି ବିଲରେ ଖଟି ଖାଇବ ନା, ନା କୋଉ କାମ କରିକି ଆଣିକି, ଆଉ ଏଇଠି ଯୋଉ ପାସ୍ ପନିର ଯୋଉ ପ୍ରସାଦ ଯୋଉ ମିଳିଯାଉଛି ସେଠି କଣ ସେୟା ଅଛି, ଆଉ ସେଠି ତ କିଛି ନାହିଁ, ତୁ ଖଟି ଖଟି ଖାଇବ, ଖଟିଲେ ଖଟିଲେ ଖାଇଲ, ତୁମର ଜଣା ନାହିଁ, ଆଉ ସକାଳୁ ଉଠିଲା ମାନେ ଝୁଲା ଧରିବ, ଆଉ କିଏ ଭଲ ପାଇବ, ପଇସା ନଥିଲେ ତୁମେ କିଏ ଭଲ ପାଇବେନି, ଖଟ ନଥିଲେ କିଏ ଭଲ ପାଇବେନି, ଏକ୍ସପର୍ଟ ନଥିଲେ କଣ କୁହାଯାଏ, ଦକ୍ଷତା ନଥିଲେ ସମାଜରେ କିଏ ଭଲ ପାଇବେନି, କିନ୍ତୁ କୃଷ୍ଣ ଚେତନାର ସେମିତି ନାହିଁ, ଦକ୍ଷତା ମାନେ ସବୁ ସାଇଡ୍ରୁ ଥିଲେ ତୁମେ ଯାଇ ଭଲ ପାଇବ ନା, ତୁମ ସ୍ତ୍ରୀ ଖପିବ ତୁମକୁ ସତନା ମିଛ ଭାବିଲେ ସବୁ କାମଟା କରିପାରୁଥିବ, ଯେତେବେଳେ ମାର୍କେଟ ଟିକେ ଯାଅ ଧରି ଆସୁଥିବ, ମେଡିକାଲ ଚାଲ ଚାଲୁଥିବ, ଗାଡ଼ି ଚଲା ଶିଖିଥିବ, ଇଏ ମେଡିକାଲ ଯାଇପାରୁଥିବ, ସବୁ କାମ କରିପାରୁଥିଲେ ତୁମକୁ ନର୍ସିଂ ସ୍ତ୍ରୀ ବି ତୁମକୁ କାଢ଼ିଦେବ, କାରଣ ତା ସିଏ ବି ପ୍ରୋବ୍ଲେମ ଭୋଗୁଛି, ତା ଛୁଆ ପିଲା ଅଛି, ରୋଷେଇ କରିବ, ଗ୍ୟାସ ଆଣେ, ଏଟା ଆଣେ, ସେଟା ଆଣେ, ଦକ୍ଷତା ହେଲେ ତୁମେ ସମାଜରେ ଚଳିପାରିବ, ମଠ ମନ୍ଦିର ଦକ୍ଷ ନାହିଁ, ଏଠି ଅଳସୁଆ ବଞ୍ଚିଯିବ, ଗୋଟେ ଓଡ଼ିଆରେ କୁହନ୍ତିନି ଏଟା ଗଣ୍ଡି ଅଳସୁଆଟା, ସେ ବଞ୍ଚିଯିବ, କାହିଁକି କିଛି କାମ ନାହିଁ, ତାକୁ ସିକ୍ୟୁରିଟି କରି ବସେଇ ଦବ, ତାର କିଛି କାମ ନାହିଁ, ଦିଓଳି ଖାଏ ଜଗ, ବାଡ଼ି ବଗିଚା ତୁ ଜଗ, ମାନେ ଗାଈଟା ଜଗ, ସବୁ ପ୍ରକାର ଭଗବାନ ଏମିତି ଗୋଟେ ଆଶ୍ରୟ କରିଛନ୍ତି, ସବୁ ପ୍ରକାର ଯିବ ପାଇଁ ଏଇଟା ଆଶ୍ରୟ, ଯାହାର ଯୋଉ ଯୋଗ୍ୟତା ଅଛି ସେ ଯୋଗ୍ୟତା ନେଇକି ଏଠି ରହିପାରିବ, ବେଶୀ ପରିଶ୍ରମ ନୁହେଁ, ଠିକ ଅଛି ରହିପାରିବ, ସବୁ ପ୍ରକାର ମନ୍ଦିର ଯୋଉ ଜିନିଷ ଅଛି ସବୁ ପ୍ରକାର ସେବା ରହିଛି, କିଏ ବାସନ ବାଜିପାରିବ, କିଏ ଯାହାର ଯେତେ ଦକ୍ଷତା ଅଛି, କିଏ କଲେକ୍ସନ କରିପାରିବ, କିଏ କରିପାରିବ, ସବୁ ପ୍ରକାର ଜିନିଷ ରହିଛି, ସମାଜରେ ତ ସେଟା ନାହିଁ, ସମାଜରେ ତୁମକୁ ସବୁ କଲେ ଯାଇକି ତୁ ସମାଜ ପ୍ରିୟ ହବ, ନହେଲେ ତୁମର ନିଜର ସ୍ତ୍ରୀ ପିଲା ଛୁଆ କିଏ ଭଲ ପାଇବେନି, ସବୁ ପ୍ରକାର ତା ଭଲ କଥା ପୁଣି କହିବାକୁ ପଡିବ, ସବୁ ଟଙ୍କା ରୋଜଗାର କରି ଆଣିକି ଦବ, ତୁମେ ସେଣେ ମାଡ ଖାଇକି ଆସିବ ଅଫିସରୁ, ଏଠି ଆସିକି ଭିତରେ ଯାହା ଦୁଃଖ ତାକୁ ଅଫିସରେ ଗାଳି ଦେଇଥାଉ, ତାଙ୍କୁ ଭଲ କଥା କହିବ, ନହେଲେ ସିଏ ତୁମ ଉପରେ ପୁଣି କଣ ସବୁବେଳେ ଗୋଟେ ଏମିତି ଫର୍ମ ପହଞ୍ଚ ଇଏ କରୁଛ ସିଏ କରୁଛ, ଇରେ ତୋର ହେଣେ ଅଫିସର ବାଡ଼େଇଲାଣି, ସେଣେ ଟଙ୍କା ପଇସା ମିଳୁନି, ହେଣେ କୁଆଡେ କଣ କାମ କରୁଥିବ, କୋଉ କମ୍ପାନୀରେ, ସେ କମ୍ପାନୀ କଣ ହେଲାଣି, ତାଙ୍କ ସାଙ୍ଗରେ ଯାହା କରୁଥିବ କରୁଥିବ, ସିଏ ଯାହା ଖଟି ଖଟି ଆସିବ, ଆଙ୍କୁ ମଧୁର କଥା କହିବାକୁ ପଡିବ, ତେଣେ ଭିତରେ ଜଳି ଯାଉଛି, ତାଙ୍କ ଆଗରେ ହସି କଥା, ହସି କଥା ନ କଲେ ସେ ତୁମ ଭଲ ପାଇବେ, ସମାଜ କେତେ କିଭଳି ଜୀବନ, ସେଥିପାଇଁ ଯିବ ସେ ବ୍ରହ୍ମଚାରୀ ହଉ ଗୃହସ୍ଥ ହଉ, ସେ ଭଗବାନଙ୍କୁ ଧରିଦିଏ। ଭଗବାନଙ୍କୁ ଧରିବାର ଅର୍ଥଟା ହଉଛି ଏଇଟା, ସେ ଜାଣେ ଏ ସଂସାରର ପ୍ରତ୍ୟେକ କାର୍ଯ୍ୟ ହିଁ ଅସମ୍ଭବ, ଗୋଟେ ସୁଖ ପାଇବାଟା ଅସମ୍ଭବ, ବଞ୍ଚିବାଟା ଅସମ୍ଭବ, ସବୁ ପ୍ରକାର ଜିନିଷ ଗୋଟେ ଅସମ୍ଭବ ଜିନିଷ। କେବଳ ଯଦି ମୋ ଜୀବନରେ କିଛି ସମ୍ଭବ କରିପାରିବ ତାହେଲେ ଗୁରୁକୃଷ୍ଣଙ୍କର କୃପା, ଆଉ କିଛି ନାହିଁ। ଯେଉଁମାନେ ଏହି ସ୍ଥିତିକି ଆସନ୍ତି ସେମାନେ ଶରଣାଗତ ହୁଅନ୍ତି। ଶରଣାଗତ ଏମିତି ଜଣେ ହେଇପାରିବନି, ଜଣଙ୍କର ଯଦି ବିଶ୍ୱାସ ନାହିଁ ସେ କାହିଁ ଶରଣାଗତ ହବାକୁ ଯିବ। ସେ ମାଳି ତେଲକୁ ନେଇଥିଲେ ବି, ଶିକ୍ଷା ରଖିଥିଲେ ବି, ଭଗବାନଙ୍କ ନାମ କରୁଥିଲେ ବି, ଦୀକ୍ଷା ନେଇଥିଲେ ବି, ତାର ଯଦି ଏହି ସ୍ଥିତିକି ସେ ଆସିନି ଯେ କୃଷ୍ଣ ମୋ ଜୀବନରେ ସବୁକିଛି ଅସମ୍ଭବକୁ ସମ୍ଭବ କରିପାରିବେ, ସେ ଶରଣାଗତ ହେଇପାରିବନି। ସବୁ ଆଂଶିକ ନା, ଆଉ ଶରଣାଗତ ବର୍ତ୍ତମାନ ଗୋଟେ ଆଂଶିକ ଭାବନା ରହିଛି ନା, କିଛି କିଛି ଗୋଟେ ପରସେଣ୍ଟରେ ଆମେ କରୁଛେ ନା, ଆଉ କିଛି କଣ୍ଡିସନ ଅଛି ନା, ଆଉ ପୂର୍ଣ୍ଣ ଶରଣାଗତ ହେଇପାରିବନି। ତାର ଜଣେ ପୂର୍ଣ୍ଣ ବିଶ୍ୱାସ କରିଦେଲା ଗୁରୁକୃଷ୍ଣଙ୍କ ଉପରେ, ନାଇଁ ସିଏ ସବୁକିଛି କରିପାରିବେ ମୋ ଜୀବନରେ, ବର୍ତ୍ତମାନ ମୋତେ ଲାଗୁଛି ଏଇଟା ଗୋଟେ ଅସମ୍ଭବ, ପ୍ରଭୁଙ୍କ ପାଇଁ କିଛି ଅସମ୍ଭବ ନାହିଁ। କେଉଁ କଥାରେ ମୁଁ ପଳେଇ ଆସିଥିଲି, ଏ ଯଜ୍ଞ ପତ୍ରୀ ମାନେ ସବୁକିଛି ଏଇ ବାଧାବନ୍ଧ କଥାରେ ଆସିଥିଲି, ପ୍ରତିବନ୍ଧକ ସବୁ ପ୍ରତିବନ୍ଧକ ଏଡ଼ାଇଥିଲି, ସମସ୍ତେ ମନା କରୁଥିଲେ, ପତି ପୁତ୍ର ସମସ୍ତ ସ୍ନେହ ବନ୍ଧନକୁ ସେ ଆଡ଼େଇ ଦେଇ ଚାଲିଆଇଲେ। ଗୋଟେ ଅସମ୍ଭବ, ଗୋଟେ ମନ ଭିତରେ ଗୋଟେ ଜୀବ ସବୁକିଛି ତ୍ୟାଗ କରିଦେଇପାରେ, କିନ୍ତୁ ମନ ଭିତରେ ତାର ଯୋଉ ସମ୍ବନ୍ଧକୁ ତ୍ୟାଗ କରିବା ଗୋଟେ ବହୁତ ବଡ ବ୍ୟାରିୟର ଯାହା କୁହାଯାଏ, କଣ କୁହାଯାଏ, ପ୍ରତିବନ୍ଧକ ବହୁତ ବଡ ଦିବାର ଭଳିଆ ଠିଆ ହେଇଛି। କାହାକୁ ସେ ଭଲ ପାଉଛି, କାହା ଗୋଟେ କଣ କରିଛି, କାହା ମନ ଭିତରେ କଣ ଚିନ୍ତା, ବିଷମ ଏ ଜଗତ, ଜୀବ ଜାଣିନି କାଲି ତାର କଣ ଅବସ୍ଥା ହବ, କିନ୍ତୁ ପୁଣି ବି ସେ ଅନ୍ୟ ଚିନ୍ତାରେ ପ୍ରମଜି ଯାଉଛି, ହଜି ଯାଉଛି, କିଛି ଜାଣିନି। ଗୋଟେ ଆଜି ଅଛି ତୁମେ, କାଲି ନେକ୍ସଟ ଷ୍ଟେପ୍ରେ କଣ ହେଇଛି ତୁମ ଜୀବନର କିଛି ସତା ନାହିଁ, କିନ୍ତୁ ପୁଣି ବି ତା ମନ ଭିତରେ କେତେ ଲୋକଙ୍କୁ ସୁଖୀ କରିବାର ଜୀବନ ବାସନା ତା ହୃଦୟ ଭିତରେ ରହିଛି, ତା ନିଜ ପାଇଁ ସେ ବ୍ୟସ୍ତ ନାହିଁ। ସମସ୍ତ ପ୍ରତିବନ୍ଧକ ମାନେ ଏଡ଼େଇ ଦେଇକି ଚାଲି ଆସିଛନ୍ତି। ଆସିକି ଦେଖିଲେ ଅଶୋକ ବନରେ, ଅଶୋକ ବନ ଭଗବାନ ଜାଣିଛନ୍ତି ସେ ବନରେ ଅଛନ୍ତି, ଅଶୋକ ବନ ଅଶୋକ ବୃକ୍ଷ ଗୁଡା ଦେଖିଛ, ଆମର ହେଇ ଲାଗିଛି ନାଇଁ, ଅଶୋକ ପଲ୍ଲବ ସେ ଯୋଉ ନୂଆ ଗଛ ଦେଖିଛ ବାହାରିଛି ଯୋଉ ଡାଳଟା, କିନ୍ତୁ ଖାଲି ବଗିଚାରେ ଖଟିଲେ କଣ, ତ ମୁଣ୍ଡରେ ତ କିଛି ନାହିଁ, ଦେଖିଲେ ତ ଜାଣିବୁ, ନୂଆ ଦେଖୁନ ଗୋଟେ ନୂଆ ନାଲି ପତ୍ରଟା ବାହାରିଛି, କୃଷ୍ଣ ସେଗୁଡା ମୁଣ୍ଡରେ ନବପଲ୍ଲବ ସବୁ ମୁଣ୍ଡରେ ଲଗାନ୍ତି, କେତେ ସୁନ୍ଦର ଦେଖାଉଥିବ ନା, ଝାଉଁଳି କେମିତି ରହିଛି ପତ୍ର ଗୁଡା, ଛୁଲି ସେଗୁଡା କି କଲର, ସିଏ ତ କୌଣସି କଲର ତୁମେ ଅଧୁତର କଣ ବର୍ଣ୍ଣ, ନବପଲ୍ଲବ ଅଶୋକ ସେ ବଡ ଗଛ ହେଇଗଲେ ବହୁତ ସୁନ୍ଦର ଲାଗେ। ଅଶୋକ ବନ ସେମିତି ଥିଲା, ଅଶୋକ ବନରେ ସଖାମାନଙ୍କ ସହିତ ବଳରାମ ସେଠି ଅଛନ୍ତି, ମର୍ଯ୍ୟାଦା ଲୀଳା ନା, ଏଠି ତ ତାଙ୍କୁ ଗୋପୀ ଭଳି ସ୍ୱୀକାର କରିବେନି, ବଳରାମ ବି ଅଛନ୍ତି, ଜଣେ ଯାଇ ଦେଖିଲେ କୃଷ୍ଣଙ୍କୁ, ସମସ୍ତ ପ୍ରତିବନ୍ଧକୁ ତ ବାଧା ବିଘ୍ନକୁ ଯୋଉଟା ଅସମ୍ଭବ ଲାଗୁଛି ତାଙ୍କ ପାଦରେ ତୁମେ ଯଦି ନ ଏଡ଼େଇ ପାରିବ ତୁମେ କୃଷ୍ଣଙ୍କୁ ଦେଖିପାରିବନି, ଦର୍ଶନ କରିପାରିବନି। ବହୁତ ବାଧା ବିଘ୍ନ ଜୀବନରେ ଆସିବ, ସବୁକୁ ଆମକୁ ଆଡ଼େଇବାକୁ ପଡିବ। ଆମ ଜୀବନ ପାଇଁ କୃଷ୍ଣ ଇମ୍ପୋର୍ଟାଣ୍ଟ, କୃଷ୍ଣ ଆମ ପାଇଁ ଜୀବନର ଗୁରୁତ୍ୱପୂର୍ଣ୍ଣ, ଧନ ନୁହେଁ, କୌଣସି ଜିନିଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସମ୍ମାନ ବି ନୁହେଁ କି ଆମ ପାଇଁ କଣ କହିବେ, ଆମେ ସମ୍ମାନ ପଛରେ ଗୁଡ଼େଇବା ବି ଆମେ ଲୋକମାନଙ୍କ ପଛରେ ଗୁଡ଼େଇବା, କୃଷ୍ଣ ପଛରେ ଗୁଡ଼େଇ ପାରିବାନି। ଆମର ଇମ୍ପୋର୍ଟାଣ୍ଟ ହଉଛି, ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆମର ଧ୍ୟାନର ବିଷୟ ହଉଛି କୃଷ୍ଣଙ୍କୁ କେମିତି ଖୁସି କରିବି, ତାଙ୍କର ଚିନ୍ତନ ମୋର ରହିବା ଦରକାର, ତାଙ୍କର ନାମ ମୋର ମୁଖରେ ରହିବା ଦରକାର, ତାଙ୍କର ସ୍ମରଣ ମୋର ମୋ ମନ ଭିତରେ ରହିବା ଦରକାର, ହୃଦୟରେ ମୋର ତାଙ୍କର ରୂପଟାକୁ ସବୁବେଳେ ସ୍ମରଣ ହବା ଦରକାର। ଏଇଟା ହଉଛି କୃଷ୍ଣ ଚେତନା। 70 ବର୍ଷ ବୟସରେ ପ୍ରଭୁପାଦ ଯୋଉ ୱାର୍ଡଟାକୁ ଚୁଜ୍ କରିଛନ୍ତି, ମୋତେ ଖାଲି ସେଇଟା ସେ ଶବ୍ଦଟି ଶୁଣିଲା ବେଳକୁ ବର୍ତ୍ତମାନ ମୋ ମୁଣ୍ଡଟା, ଆରେ କୃଷ୍ଣ ଚେତନା, ଏ ଶବ୍ଦକୁ ବହୁତ ରେୟର ଆଚାର୍ଯ୍ୟମାନେ ୟୁଜ୍ କରିଛନ୍ତି, କୃଷ୍ଣ ଚେତନା, ଚେତନା ସ୍ତରରେ କୃଷ୍ଣ ରହିବେ, ସେଟା ଆଉ କାହାକୁ ସ୍ଥାନ ଦିଆଯିବନି, ଆମ ଚେତନା ସ୍ତରରେ ସବୁବେଳେ ନିଜ, ମୁଁ କେମିତି ଭଲ ରହିବି, ମୁଁ କେମିତି ପୁରା ଉଡ଼େଇବାକୁ ପଡିବ ତାକୁ, ଆଉ ସେଟା ତ କେମିତି କଣ କଣ ଆର୍ଟିଫିସିଆଲ କି ବାହାର କରିଦେବ, ଏ ସଙ୍ଗ କରି ଶ୍ରବଣ କୀର୍ତ୍ତନ କରି ଭଗବାନଙ୍କର ନାମ କଥା ଶ୍ରବଣ କରି ଭଗବାନଙ୍କର ନାମ କରି ଭଗବାନଙ୍କର ସେବା କରି କୃଷ୍ଣଙ୍କୁ ସବୁବେଳେ କୃଷ୍ଣଙ୍କ ହୃଦୟ ଭିତରେ ରଖିବାକୁ ପଡିବ, କୃଷ୍ଣଙ୍କ ହୃଦୟ ଭିତରେ ରଖିବାକୁ ପଡିବ। ତେଣୁ କୃଷ୍ଣ କେମିତି ଠିଆ ହେଇଛନ୍ତି,
శ్యామం హరిణ్య పరధింబనమాల్య బర్హ ధాతు ప్రవాల నట వేష మనోవ్రతాంశై విన్యస్త హస్తమితరేణ ధునానమబ్జం కర్ణోత్పలాలక పలో కర్ణోత్పలాలక పలాలక కపలో ముఖాబ్జ హాసం.
కృష్ణంగర వర్ణ శ్యామళ ଓ ପରିଧାନରେ ପୀତବସନ ପୀତବସନ ଥିଲା, ସେ ବନମାଳି, ସେ କ୍ଷିପୁଚ୍ଛ ଧାତୁ ଏବଂ ପ୍ରବାଳ ଦ୍ୱାରା ନଟବର ବେଶରେ ସଜ୍ଜିତ ହୋଇ ଏକ ହସ୍ତ ସହଚରଙ୍କର ସ୍କନ୍ଦ ଦେଶରେ ସ୍ଥାପନ ପୂର୍ବକ ଅନ୍ୟ ହସ୍ତରେ ଲୀଳାକମଳ ସଞ୍ଚାଳନ କରୁଥିଲେ. ତାଙ୍କର କର୍ଣ୍ଣଦ୍ୱୟରେ ଉତ୍ପଳ, କପୋଳ ଯୁଗଳରେ ଅଳକା ଏବଂ ମୁଖପଦ୍ମରେ ମଧୁର ହାସ୍ୟ ଶୋଭା ପାଉଥିଲା. ପୁରା ନଟବର ବେଶ. ଆଚ୍ଛା, ଏଇ ବେଶଟାକୁ କାହିଁକି ସେଠି ସିଧୁ ବନରେ ପ୍ରାୟ ସବୁ ନଟବର ବର୍ତ୍ତମାନ ପୁରା ଯେମିତି ସତେଜୀ ଭଳି ଏଇ ଯଜ୍ଞପତ୍ନୀ ମାନେ ଏମାନେ ସତୀ ନାରୀ ନା, ତାଙ୍କର ପତି ଅଛି ନା, କିନ୍ତୁ କୃଷ୍ଣ ସେମାନେ ଶ୍ରବଣ କରିଥିଲେ ମାଳିନୀ ମାନଙ୍କ ନିକଟରୁ, ଫଳ ବିକ୍ରିକାରିଣୀଙ୍କ ନିକଟରୁ, ଯେଉଁ ରୂପଟା ଶ୍ରବଣ କରିଥିଲେ କୃଷ୍ଣ କଣ କଣ ପିନ୍ଧନ୍ତି କେମିତି ସେ ସବୁ ଶୁଣିଛନ୍ତି ନା. କୃଷ୍ଣ ସେଇ ବେଶ ଆଜି ହେଇଛନ୍ତି, ପୁରା ସାକ୍ଷାତ ଦର୍ଶନ କରୁଛନ୍ତି, ଆଗରୁ ଶ୍ରବଣ କରୁଥିଲେ ସାକ୍ଷାତ ଦର୍ଶନ କରୁଛନ୍ତି. ଶ୍ୟାମଂ ହରିଣ୍ୟ ପରିଧିମ୍ ବନମାଲ ବର୍ହମ୍. କୃଷ୍ଣ ବର୍ଣ୍ଣ ପୀତାମ୍ବର ବସ୍ତ୍ର ପିନ୍ଧିଛନ୍ତି, କୃଷ୍ଣଙ୍କର ଏଟା ପ୍ରିୟ ବସ୍ତ୍ର ପୀତାମ୍ବର, ସବୁବେଳେ ପୀତବସନ ବନମାଳି ପୀତବସନ ପିନ୍ଧନ୍ତି, ଆଉ ବନମାଳ ତାଙ୍କର ଏଟା ଭାରି ପ୍ରିୟ. ବିଭିନ୍ନ ଫୁଲର ମାଳ, ଯେମିତି ମାଳତି ଫୁଲ ବର୍ତ୍ତମାନ ଏଟା ବର୍ଷା ନା, ଏଟା ସବୁବେଳେ ମାଳତି ଫୁଲ. ଭଗବାନ କେତେ ସୁନ୍ଦର ସେ ଫୁଲ, ଭଗବାନ କେମିତି ଫୁଲ ଦେବାର ଅର୍ଥ ନୁହେଁ ଯେ ଆମେ ଯେକୌଣସି ଗୋଟେ ଫୁଲ ଦେଇଦେବା, ଭଗବାନ ବନ ଫୁଲ ମାଳ ମଲ୍ଲି ମାଳତୀ ଚମ୍ପା ଆମର ନାହିଁ ତ ଆମେ କଣ କରିବା, କିନ୍ତୁ ଅଛି ମାନେ ତାକୁ ବହୁତ ସୁନ୍ଦର ମାଳ ଦେବାକୁ ପଡିବ. ପ୍ରିୟ ସବୁ କଣ କୁହାଯିବ, ଧାତୁ ଯେତେ ମୂଲ୍ୟବାନ ଜିନିଷ ସବୁ ରଖିଛନ୍ତି କୋଉଠି ଭୂମିରେ, ଖଣି ନା, ସୁନା ଖଣି ଏସବୁ ସବୁ ହୀରା ମୁକ୍ତା ମଣି ବୈଦୁର୍ଯ୍ୟ ସବୁ ତିଆରି କରିଛନ୍ତି ସିଏ, କିନ୍ତୁ ପିନ୍ଧୁଛନ୍ତି କଣ ବନମାଳ. ମଣିଷକୁ ଶିଖଉଛନ୍ତି ଦେଖା ଦେଖ ସୁଖୀ ରହିବ, ତୁମେ ସୁଖୀ ରହିବ, ସେଟା କୃଷ୍ଣ ବେଳେବେଳେ ପିନ୍ଧନ୍ତି, କିନ୍ତୁ ତାଙ୍କ ପସନ୍ଦ ହଉଛି ବନମାଳି ପୀତବସନ ବନମାଳି, ସବୁବେଳେ ତାଙ୍କ ପୀତବସନ ପିନ୍ଧନ୍ତି ଆଉ ବନମାଳ ପିନ୍ଧନ୍ତି. ଶ୍ୟାମମ୍ ହିରଣ୍ୟ ପରିଧିମ୍ ପୀତବସ୍ତ୍ର ପିନ୍ଧନ୍ତି, ବନମାଳି ବରହ ବନମାଲ୍ୟ ବରହ ବନମାଳ ପିନ୍ଧନ୍ତି ଆଉ ବରହ ମୟୂରପୁଚ. ଅଦ୍ଭୁତ ବୃନ୍ଦାବନର ଦୃଶ୍ୟ, ଆକାଶରେ ପ୍ରାୟ ସମୟରେ ମେଘ ବାଦଲ ସବୁ ଘେରିକି ରହିଥାଏ, ହେଲା ବୃନ୍ଦାବନର ଶୋଭା, ମୟୂରମାନେ ନୃତ୍ୟ କରୁଥିବେ, ଗାଭୀମାନେ ଥିବେ, ଦେଖିବ ସେ ଯୋଉ ପେଣ୍ଟିଂ କରିଛନ୍ତି ସବୁ କଣ, ଯୋଉ ବିଦେଶୀ ଭକ୍ତମାନେ ସବୁ ପେଣ୍ଟିଂ କରିଛନ୍ତି ସେ ପ୍ରଭୁପାଦଙ୍କ ନିର୍ଦ୍ଦେଶରେ, ଯିଏ କୃଷ୍ଣଙ୍କୁ ଦେଖିଛନ୍ତି ସେ କହିପାରିବେ ନା କୃଷ୍ଣ କେମିତି ଗାଉ, ଆଗରୁ କି କୃଷ୍ଣଙ୍କ ଯେତେ କୃଷ୍ଣଙ୍କର ଫଟୋ ସବୁ ଥିଲା, ଆମେ ସବୁ ମୁଁ ଛୁଆଟି ବେଳେ ସବୁ ଦେଖି ଦେଖି ଆସିଥିଲି, ଯେତେ ସବୁ କୃଷ୍ଣ ଥିଲା କେହି କୃଷ୍ଣଙ୍କୁ କୃଷ୍ଣ ଯେତେ ସୁନ୍ଦର କେହି ଜାଣନ୍ତିନି ନା, କୁଆଡେ ଦେଖିଥିଲୁ ଛୋଟ କୃଷ୍ଣଙ୍କର ଫଟୋ, କୋଉଠି ଦେଖିଥିଲୁ କୃଷ୍ଣଙ୍କର ଫଟୋ, ଆଦି ଆସିଲି ଖୋଳରେ ଦେଖିଥିବୁ ନହେଲେ କଣ, ଏଟା କ୍ୟାଲେଣ୍ଡର ବାଣ ଫୁଟା ବାଣ ବାଣ କଣ, ଏଟା କି ବାଣ କିରି ଲଙ୍କା ବାଣ, ମ ବାବୁଲି ବାବୁ ଲଙ୍କା ବାଣ ଜାଣିଛ ନା, ନାଲି 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 ଏଇତୁ ଛନ୍ଦା ଛନ୍ଦି ହେଇଥିବ, ଲଙ୍କା ବାଣ କୁହନ୍ତିନି ତାକୁ, ଫୁଟେନି ଯୋଉ ପକେଟର ଲଙ୍କା ଲଙ୍କା ଭଳିଆ ସେ ନାଲି ନାଲି ଥିବ, ତା ଭିତରେ କୃଷ୍ଣଙ୍କର ସେ ଫାୟାର କୃଷ୍ଣ ଫାୟାର ୱାର୍କ ଲେଖା ହେଇଥିବ, ଗାଲ ଫାଲ ବୁଲା ହେଇଥିବ, ସେ ଅଧା କୃଷ୍ଣ ସେ କୃଷ୍ଣ, ଆଜି ଯେଉଁ ଏତେ ସୁନ୍ଦର ସୁନ୍ଦର ବିଗ୍ରହ ସବୁ ଥିଲା ନା, ଆଜି ଆଜିକାଲି ଯୋଉ ମନ୍ଦିର ମାନଙ୍କରେ ଯେତେ ମନ୍ଦିର ଅଛି ବିଶ୍ୱରେ ଭାରତବର୍ଷରେ, ଆଜି ମନ୍ଦିର ମାନଙ୍କୁ ବିଗ୍ରହଙ୍କୁ ପରିଷ୍କାର ଶିଖେଇଲେ ସେଟା ପ୍ରଭୁପାଦ ଶିଖେଇଲେ, ଇସ୍କନକୁ ଯାଇକି ସବୁ ଶିଖିଲେ, ଆଗରୁ ଆମେ ସବୁ ଦେଖିଛୁ ଆଉ ସେ ଚନ୍ଦନ ଛାଟି ଛାଟିକି ସେ ନନା ତାର ସେ ସେ ଡ୍ରେସ୍ ତାର ସେ ଅସରପାଙ୍କର ବସା ସ୍ଥାନ, ଯୋଉ କୃଷ୍ଣଙ୍କର ସବୁ ଡ୍ରେସ୍ ତ କିଏ ବସ ସେଠି ରୁହନ୍ତି ନା, ଚେଞ୍ଜ ଫେଞ୍ଜ ନାହିଁ, ଏଠି ଅସରପା ରହିବେ ଆଉ ଅସରପା ଛିଟି ପିଟି ନା ବସା ଘର ଏଟା ଆଉ, ହଁ ବୁଢ଼ିଆଣୀ ତାର ଗଲେ ତାର ପାଣି ଛାଡି ଦେଇକି ଚନ୍ଦନ ଛାଡି ଛାଡି ତାଙ୍କ ଆଖିପାଖି ସବୁ ବନ୍ଦ କରିଦେଇଥିଲେ. କେତେ ସୁନ୍ଦର ବିଗ୍ରହ ସବୁ, କେତେ ସୁନ୍ଦର ବିଗ୍ରହ ମୁଁ ସବୁ ଦେଖିଛି ମେଳନ ମାନଙ୍କୁ, ମୁଁ ଯାଏ ଛୋଟ ପିଲାବେଳେ ମନ ଅଛି, ବର୍ତ୍ତମାନ ତ ସମୟ ଏମିତି ହେଇଯାଏ ମୁଁ ଯାଇପାରେ, ମୋର ବହୁତ ଇଚ୍ଛା ଏଇ ମେଳନ ମାନଙ୍କୁ ଯାଇ ସବୁ ବିଗ୍ରହ ମାନଙ୍କର ଫଟୋ ରଖିବା ଦରକାର, କେତେ ସୁନ୍ଦର ସେ ଜାଣନ୍ତିନି ଯେ ବିଗ୍ରହ କେମିତି ସଫା କରାଯାଏ, ନୂଆ ସବୁ ଶିଖିଛନ୍ତି ନା, ଆଗରୁ ଶୁଣିଲେ ଆଗରୁ ଡ୍ରେସ୍ କଣ ଥିଲା, ଯେ ଲୋକ ବର୍ତ୍ତମାନ ସବୁ ଡ୍ରେସ୍ କିଏ ଜାଣିଥିଲେ ଠାକୁରଙ୍କୁ କେମିତି ପିନ୍ଧାଯାଏ ବୋଲି, କଣ ପିନ୍ଧେଇବେ, ଯେଉଁ ଠାକୁର ଦେବେ ଧୋତି ଗୋଟେ ନେଇ ଆସିବେ, ଆଉ ଧୋତି ଗୋଟେ ନେଇ ଆସିକି ତାକୁ କାଟିଦେଲେ, କାଟିଦେଇକି ତାକୁ ବେକାର ଖଣ୍ଡେ ପକେଇଦେଲେ, ପକେଇଦେଲେ ସରି ଆଉ କିଛି ନା, ଆସି କୋରା ପୁରା ଖୋଲା ଖୋଲା ଦେଖାହଉଥିଲେ, ଯେତେ ମନ୍ଦିର ଆଜି ପରିଷ୍କାର ପରିଚ୍ଛନ୍ନ ଯୋଉ ସବୁ ଦେଖୁଛନ୍ତି ଲୋକ, ସେ ଇସ୍କନ ଶିଖିକି ଆସୁଛନ୍ତି, ଶିଖିଲେ ନା ଆଉ, ଯିଏ ଭଗବାନ ଦେଖିଛି ଜାଣିଛି ଭଗବାନଙ୍କ ସେବା କଣ, ଭଗବାନ ଲୋକ ବହୁତ ସୁନ୍ଦର ବିଗ୍ରହ ସବୁ ଅଛନ୍ତି, କିନ୍ତୁ ଏବେ ବି ତାଙ୍କର କିଏ ଯତ୍ନ ନେଉନାହାନ୍ତି, କେମିତି ପରିଷ୍କାର କରାଯିବ, କେମିତି କଣ କରାଯିବ କି ଜାଣନ୍ତି, ଯିଏ ଭଗବାନଙ୍କ ଲୋକ ସେ ସବୁ ଜାଣନ୍ତି, ବହୁତ ସୁନ୍ଦର କୃଷ୍ଣ ଶ୍ୟାମ ପରିଧି ବରମାଲବରହମ ଧାତୁ ପ୍ରବାଳ ନଟବେଶମ ଅନୁବ୍ରତାଂସେଇ ଅନୁବ୍ରତାଂସେଇ ସଖ୍ୟୁସ୍କନ୍ଦେଇ ବିନସ୍ତ ହସ୍ତ, ଧାତୁ ସବୁ ଧାତୁ ବିଭିନ୍ନ ଧାତୁ ସବୁ ବୃନ୍ଦାବନର ଯୋଉ କଣ ହେଟା ଆମର ଗୋବର୍ଦ୍ଧନର ଯୋଉ ବିଭିନ୍ନ ଧାତୁ ସବୁ ଝରଣା ଆସୁଥିବ ନା, ସେମାନେ ବିଭିନ୍ନ ଧାତୁ ତାକୁ ସବୁ ଖଞ୍ଚନ୍ତି ପିଞ୍ଚନ୍ତି, ଆଉ କଣ ନଟବରବେଶ ସବୁବେଳେ ନଟବରବେଶ ନଟବର ନଟ ମାନେ ନୃତ୍ୟକାରୀ, ନୃତ୍ୟକାରୀ ଭିତରେ ଶ୍ରେଷ୍ଠ ନୃତ୍ୟକାରୀ ବେଶ, କଣ ନୃତ୍ୟକାରୀ ପିନ୍ଧନ୍ତି, ନାଚନ୍ତି ଯିଏ କଣ ପିନ୍ଧନ୍ତି, ଭାବିଲେ ଆଉ ତ କିଛି ଜାଣୁନ ଆଉ ଉଡ଼ିଶୀ ଫୁଡ଼ିଶୀ ଦେଖିନ କେମିତି ଦେଖ, ସେ ଘୁଙ୍ଗୁର ବାନ୍ଧିଥିବେ, ତାଙ୍କ ବେଶଟା ଅଲଗା, ସେ ଯାହା ପିନ୍ଧିଥିବେ ସବୁ ଅଙ୍ଗଟା ସୁନ୍ଦର ଦେଖାଯାଉଥିବ, କମରଟା ଟାଇଟ୍ କରି ବନ୍ଧା ହେଇଥିବ, ଯେମିତି ଆମେ ଧୋତିଟା ପିନ୍ଧୁଛେ ସାର୍ଟ ପିନ୍ଧୁଛେ, ବର୍ତ୍ତମାନ ତମ କମରଟା କଣ କେତିକି ମୋଟା ପତଳା ଜଣାପଡୁଛି, ମାଛ ବାନ୍ଧିବେ ତ ଛାତିଟା କଣ ଜଣାପଡୁଛି, ଖାଲି ଡ୍ରେସ୍ରେ କୁକୁଡ଼ ପିନ୍ଧିବା ଖୋଳପାଟା ପୁରେଇଦେଲେ ଖୋଳପାଟା ସୁନ୍ଦର ଦେଖାଯାଉଛି ନା ଆଉ କଣ, କିନ୍ତୁ ସେ ନଟବର ବେଶ ଯେଉଁମାନେ ନୃତ୍ୟ କରନ୍ତି ତାଙ୍କ ଶରୀରଟାକୁ ସେମାନେ ଏତେ ଏମିତି ଭାବରେ ସେ ପିନ୍ଧନ୍ତି, ଶରୀରଟା ସେ ବସ୍ତ୍ର ସୁନ୍ଦର ଦେଖାଯାଉଥିବ, ଶରୀରଟା ସୁନ୍ଦର ଦେଖାଯାଉଥିବ, ବସ୍ତ୍ରଟା ସେଇ ହିସାବରେ ପିନ୍ଧା ହେଉଥିବ, ନଟବେର ବୟସ ବିନ୍ୟସ୍ତ ହସ୍ତମିତ ରେଣ ଧୁନାନ ମବଜମ ସଖାଙ୍କ ସ୍କନ୍ଦରେ ହାତ ଦେଇଛନ୍ତି ଗୋଟେ କୃଷ୍ଣ, ଇଏ ହଉଛି କୃଷ୍ଣଙ୍କର ଗୋଟେ ଅଦ୍ଭୁତ ଥିଲା ମନୋରମ ଦୃଶ୍ୟ, ଅଲଗା ଏମିତି ସିନା ଅଲଗା ଗୋଟେ ବସିକି ବଂଶୀ ବଂଶୀ ପଥର ଉପରେ ବସିକି ତାଙ୍କର କଣ ମନକୁ ଆସିବ, ଗୋଟେ ବଂଶୀ ବଜେଇବେ ଭାରି ମନୁଆ, ଟିକେ କହୁଥିଲେ ଲୋକ ଜଗନ୍ନାଥ ମନୁଆ ଠାକୁର, ସେ ତାଙ୍କର ମନୁଆ ଠାକୁର, ତାଙ୍କର ସେ କୃଷ୍ଣ ନିଜେ ଗୋପାଳ, ତାଙ୍କର ସେବା ପୂଜା କିଏ କଣ ହେଇଗଲେ ମାନ ଅଭିମାନ ଅଛି, କୃଷ୍ଣଙ୍କର ସେମିତି ନାହିଁ, କୃଷ୍ଣଙ୍କ ସେମିତି ସେ କଣ କେୟାର କରନ୍ତିନି, ତାଙ୍କର ଇଚ୍ଛା ଯାହା ହେଲା ସେ ଭାରି ମନୁଆ, ତ କେତେବେଳେ ବଂଶୀ ଉପରେ ବସି ବଂଶୀ ପଥର ଉପରେ ବସିକି ବଂଶୀ ବଜେଇବେ, ଦେଖିନ କେତେବେଳେ ବୃକ୍ଷ ମୂଳରେ ବସିକି ବଂଶୀ ବଜେଇବେ, କେତେବେଳେ ଗାଈ ଗାଈମାନଙ୍କୁ ଡେରି ହେଇକି ବସି ବସିବେ, ବସି ଗାଈମାନେ ଶୁଣିବେ, ଗାଈମାନେ ଚାଟୁଥିବେ, ସେ ବଂଶୀ ବଜେଇବେ, ମୟୂରମାନଙ୍କ ଭିତରେ ନୃତ୍ୟ କରିବେ, ତାଙ୍କ ମନ ଖିଆଲିଆ ଠାକୁର, ସେ ପ୍ରେମରେ ଯିଏ ରହିଲା ପ୍ରେମଟା ଗୋଟେ ଆମେ ଗୋଟେ ଜାଣିନେ, ଗୋଟେ ଭଗବାନ ପ୍ରେମଟା ଆମ ହୃଦୟ ଭିତରେ ନାହିଁ ନା, ଆମେ କଣ ଗୋଟେ ଯାହା ଶାସ୍ତ୍ର ବିଚାର ହିସାବରେ ଆମେ ଗୋଟେ ବିଚାର କରିକି ସେ ସ୍ତ ଯାଉଛି, ସେ କିଛି ଆଲୋଚନା କରିଛି, ସେଟା ଅଲଗା, ସେଟା ଅଲଗା ରାଜ୍ୟରେ ଯାହା ଭକ୍ତିଆ ଠାକୁର କହିଲେ ଗୁରୁଦେବ କୁହନ୍ତି, ଏଟା ଗୋଟେ ଫୋର୍ଥ ଆଣ୍ଡ ଫିଫ୍ଥ ଡାଇମେନ୍ସନ, ଏଟା ଚତୁର୍ଥ ପଞ୍ଚମ ଡାଇମେନ୍ସନର ଜିନିଷ, ସେଠିକାର ଚାଲି, ସେଟା କଥା, ସେଠିକାର ପରିବେଶ, ସେଠିକାର ନୃତ୍ୟ ଗୀତ ଆନନ୍ଦ, ସେଟା ଆଉ ସୀମାନା, କିନ୍ତୁ ଏଟା ଅଦ୍ଭୁତ ଦୃଶ୍ୟ ଥିଲା, ମନୋରମ ଦୃଶ୍ୟ ଥିଲା, ବିନ୍ୟସ୍ତ ହସ୍ତ ଚରଣ ସଖ୍ୟୁଚର ସଖ୍ୟୁ ସ୍କନ୍ଦେ ସଖାର ସ୍କନ୍ଦରେ ଗୋଟେ ହାତକୁ ପକେଇଛନ୍ତି, ବାମ ହାତଟା ହାତଟା ପକେଇଛି, ଧୁନାନ ଅବଜମ ଅବଜମ ପଦ୍ମ ହାତକୁ ଘୁରଉଛନ୍ତି, ପଦ୍ମଟାକୁ ଘୁରଉଛନ୍ତି, କୃଷ୍ଣ ଏମିତି କେବେ କରନ୍ତିନି, ସେ ଦେଖଉଛନ୍ତି, ଦେଖ ତୁମର ବେଦବିଧି, ତୁମ ସ୍ୱାମୀମାନେ ଏତେ ବେଦବିଧି ନିଷ୍ଠ, କାର ବଳ, କାର ବଳ, ଯଜ୍ଞର ବଳ, ମୋର ମୋର ଭକ୍ତିର ବଳ, ଦେଖ ଦେଖ ତୁ, ଆଉ ତୁମମାନଙ୍କୁ ଦେଖ ତୁମେ କେମିତି ପଳେଇ ଆସିଛ, ସବୁ ବେଦ ଧର୍ମକୁ ଛାଡ଼ି ସଧବା ଅଛ, ମସ୍ତକରେ ସିନ୍ଦୁର ଅଛି, ହାତରେ ଶଙ୍ଖା ଅଛି, ସମସ୍ତେ ବିବାହିତା ବଧୁ, କିନ୍ତୁ ଦେଖ ମୋ ହାତରେ କଣ ରହିଛି, ପଦ୍ମ ଘୁରଉଛ, ହଁ ସଖା ସ୍କନ୍ଦରେ ହସ୍ତ, ବାମ ହାତରେ ସ୍କନ୍ଦର ହସ୍ତ ଦେଇଛନ୍ତି, ଦକ୍ଷିଣ ହସ୍ତରେ ନଟ ପ୍ରବେଶ କରିକି ଠିଆ ହେଇକି ପଦ୍ମ ଘୁରଉଛନ୍ତି, ବହୁତ ରସିକ ଇଏ କଣ ଆଜିକାଲି ଯୋଉ ଯାଉ ଦେଖୁଛ ସେଠୁ ଯୁବକ ଭୋଗ ଏଗୁଡା କଣ, ଏଗୁଡା କିଛି ଅଛି ଆଙ୍କର ମାଡ ଖାଇକି ରସିକ କଣ, ଏଗୁଡା ଖାଲି ଯାହା କୁହନ୍ତି ବାହାଚୁରା ହେଇନାହାନ୍ତି, ସେ ଟିକେ ଉତ୍ପାଦ ହଉଛନ୍ତି, ସରିଗଲା ବିବାହ ଦି ଦିନ ସରିଲା ପରେ ସହିଲା, ତାପରେ ଆଉ ତାକୁ ଅନେଇଲେ ତାକୁ ଦେଖିଲେ ତାକୁ ଅନେଇଲେ ସେ ଦେଖା ଦବନି, ତା ମୁହଁ ଫୁହ ଶୁଖିଯିବ କୁଆଡେ, ହସ ବାହାରିବ ଏଠି କଣ ଅଛି, ଜଗତର ଗୋଟେ କାମ ଗୋଟେ ଅଛି ନା, ଜଗତର କିଛି ଗୋଟେ ସୁଖ ଅଛି, ଏ କଣ ଅଛି ଜାଣିଛନ୍ତି, କିଛି କିଛି ନାହିଁ, ଆମେ ସବୁ ଦେଖି ଦେଖି ଆସୁଛୁ, ଆମ ଘରୁ ଦେଖି ଦେଖି ଆସୁଛୁ, ପାଞ୍ଚ ଭାଇ ଛଅ ଭାଇ ଆଉ ସଂସାର ଦେଖି ଦେଖି ଆସୁଛୁ, ସୁଖ କଣ, କିଛି ନାହିଁ, ସେଟା ଗୋଟେ ଉନ୍ମାଦ ବୟସ ଥାଏ, ଯୁବକ ବୟସ ସେଟା ଗୋଟେ କାମ ବୟସ, ସେ ଗୋଟେ ଘୃଣ୍ୟ ଜିନିଷ ପାଇଁ ତା ସେ ବୟସର ସେଟା ଇଏ ସେ ଭାବେ ମୁଁ ପୁରା ଗୋଟେ ବଡ ବଡ ରସିକ, କଣ ରସିକ ଭାଇ, ରସିକ ଦେଖ ଭାଇ କୃଷ୍ଣ ପ୍ରାନନ୍ଦରେ ସଖା ଆମମାନଙ୍କ ସହିତ ଅଛନ୍ତି, ସଖା ସ୍କନ୍ଦରେ ହସ୍ତ ଦେଇଛନ୍ତି, ବୁଲଉଛନ୍ତି, ପୂର୍ବ କାଳରେ ଏ ଯୋଉ ଏଥିରେ ବିବାହଟା ନିନ୍ଦା ଜିନିଷ ନୁହେଁ, କେହି ଭାବିବା ଉଚିତ ନା, ଏଟା ଗୋଟେ ନିନ୍ଦା କାହାକୁ ଗ୍ରହଣ କରି କୁହାହଉଛି, ଆଗରୁ ଏତେ ସଂସ୍କାର ଥିଲା, ଏତେ ସୁନ୍ଦର, ସେଥିପାଇଁ ତାଙ୍କୁ କେତେ ସୁନ୍ଦର ଭାଷାରେ ସବୁ ସହଧର୍ମିଣୀ କହୁଥିଲା ନା, ବାନ୍ଧବୀ, ବାନ୍ଧବୀ ଶବ୍ଦ ଜାଣିଛ କି ନାଇଁ, ଭାବିଲେ ଶୁଣୁନୁ ବାନ୍ଧବୀ କୁହନ୍ତି, ବାନ୍ଧବୀ ବନ୍ଧୁ ବାନ୍ଧବ ଯେମିତି କହୁଛି ବାନ୍ଧବୀ, ସିଏ ଦୁଃଖ, ସିଏ ଦୁଃଖକୁ ଦୂର କରୁଥିଲା, ଏସବୁ ଶାସ୍ତ୍ରରେ ଥିଲା ନା, ଜଣେ ପତ୍ନୀ ଗ୍ରହଣ କରିବାର କଣ ଆବଶ୍ୟକ ଅଛି, କଣ ଆବଶ୍ୟକ ଅଛି, ଏହି ସେ ଅର୍ଦ୍ଧାଙ୍ଗିନୀ କୁହାଯାଏ, ତୁମ ଶରୀର ସିଏ ଅଧା, ଯେତେ ତୁମକୁ ବହୁତ ପ୍ରକାର ସୁଖ ଦଉଥିଲା, ବହୁତ ସଂସ୍କାର ଥିଲା, ସମାଜରେ ସଂସ୍କାର ଥିଲା, ଧାର୍ମିକ ଥିଲେ, ଏଇଟା ବି ଆମକୁ ଆଜିକାର ଭକ୍ତମାନଙ୍କୁ ବି ଶିକ୍ଷା, ଆମେ ଭକ୍ତ ହେଇଗଲେ ଯେ ଏମିତି ନୁହେଁ ଯେ ସ୍ୱାମୀଙ୍କୁ ଆମେ ମୁଁ ଠାକୁର ସେବା କରୁଛି, ମୁଁ ତୁମକୁ କିଛି କୋପରେଟ୍ କରିବିନି, ଏହା କରିବିନି, ତା କରିବିନି, ମୁଁ ଏଇଟା ମରେ, ଏଇଟା ବି ଧର୍ମ ନୁହେଁ, ଏତେ ଶୀଘ୍ର ତୁମେ ଭାବୁନି ଯେ ବେଦ ଧର୍ମଟାକୁ କାଟିଦେଇ ତୁମ ଗୋଟେ ଉପରକୁ ଜମ୍ପ କରିକି ପଳେଇଯିବ, ତୁମ ଶରୀର ଅଛି, ଶରୀରକୁ ଶୁଦ୍ଧ ହେଇଥିଲା, ଆତ୍ମଧର୍ମକୁ ତୁମେ ଯିବ, ସେତେବେଳେ ବେଦ ଧର୍ମକୁ ତୁମେ କିଛି ନେଗ୍ଲେକ୍ଟ କଲେ ଚଳିବ, ବିଭଚରା ହେଇଛ ମାନେ ବି ସ୍ୱାମୀଙ୍କର ସେବା, ତାଙ୍କର ଶିକ୍ଷିତ ଭୋଜନ କରିପାରିବେ, ତାଙ୍କର କିଛି ଦାୟିତ୍ୱ ନେବାକୁ ପଡିବ, ଶାସ୍ତ୍ରରେ କହିଲେ କେବେ ବିବାହଟା ଘୃଣ୍ୟ ବୋଲି କୁହାଯାଇନି, ଯେହେତୁ ସଂସ୍କାରଟା ବର୍ତ୍ତମାନ ଖରାପ ହେଇଗଲା, ସେଥିପାଇଁ ସମସ୍ତଙ୍କୁ ଡର ଲାଗୁଛି, କିରେ ଡର ଲାଗିଲେ ବି କଣ ତୁମେ ବାବା ଯିବାଟା କଣ ଭାବୁଛ ଛୋଟିଆ କାମ, ସେଟା ବି ସଂସ୍କାର ଦରକାର, ଯେଉଁ କୁସଂସ୍କାର ପାଇଁ ତୁମେ ସାଧୁ ହେବା ପାଇଁ ଭୟ କରୁଛ, ସେଇ କୁସଂସ୍କାର ତୁମ ପାଖରେ ରହିଯିବ, ତୁମେ ବିବାହ ଜୀବନ ବି ସେଟା ପ୍ରୋବ୍ଲେମ ହବ, ତୁମ ସଂସ୍କାର ତ ହବାକୁ ହିଁ ପଡିବ, ଦୁଇଟା ଯେଉଁ ରାସ୍ତାକୁ ତୁମେ ଯାଅ, ଆମକୁ ସଂସ୍କାରିତ ହବାକୁ ପଡିବ, ଭଗବାନ ହିଁ ରସିକ, ପ୍ରକୃତରେ ରସ ତାଙ୍କ ପାଖରେ ହୃଦୟରେ ଅଛି, ବିନ୍ୟସ୍ତ ହସ୍ତ ମିତ ରେଣମ ଧୁନାନମ ଅବଜମ ଧୁନାନମ, ସେଟା ଲୀଳା କମଳ କୁହାଯାଏ, ଯୋଉ କୃଷ୍ଣ ଯୋଉ ପଦ୍ମ ବେଳେ ବେଳେ ଧରନ୍ତି କମଳ, ସେଟା ଲୀଳା କମଳ କୁହାଯାଏ, ସେ ଲୀଳା ପାଇଁ ଧରିଛନ୍ତି, ଏମିତି ଘୋରଉଛନ୍ତି, କର୍ଣ୍ଣୋତ୍ ପଲାଲ ପୋଲାଲକ କପୋଲ ମୁଖାବ ଯାହା, ମୁଖରେ ହସୁଛନ୍ତି, କର୍ଣ୍ଣରେ ପଦ୍ମ କପୋଳ, କର୍ଣ୍ଣ ଉତ୍ପଲାଲ, ଦିଟା କର୍ଣ୍ଣରେ ଦିଟା ପଦ୍ମ ଉତ୍ପଳ ଦେଇଛନ୍ତି, ଯେ ଉତ୍ପଳ ଅବଜ, ଯେ ପଦ୍ମର ବିଭିନ୍ନ ପ୍ରକାର ଶ୍ରେଣୀ, ଶ୍ୱେତ କେଉଁଟା ଶ୍ୱେତ ପଦ୍ମ, ଧଳା ପଦ୍ମ ପଦ୍ମ ଅଛି, ଏସବୁ ବହୁତ ଜାଗା ହେଲେ ତ ଲଗେଇକି ତ ଭଗବାନ ସବୁ ଅର୍ପଣ କରିବ, ଶ୍ୱେତ ପଦ୍ମ କେଉଁଠି ଗୋଟେ, ସେଟା ମୁଁ ସେ ପଦ୍ମ ଆଉ କେଉଁଠୁ ଦେଖିବାକୁ ପାଉନି, ମୁଁ ମୋର ମନ ଲଗାଉଛି ମୁଁ ତାକୁ ଗାଡ଼ି ସଂକୀର୍ତ୍ତନ ହେଲେ ଏଇ ଚଣ୍ଡିଖୋଲ ନାଇଁ, ସେଟା କଣ, ସେଟା କୁଆଖିଆ, କୁଆଖିଆ ପୂର୍ବରୁ ସେଠି ଗୋଟେ କଣ ହନୁମାନ ଅଛି, ସେ ନଦୀଟା ଅଛି, ସେ ନଦୀଟା ପାର ହେଲେ ଡାଣ ସେଠି ଗୋଟେ ପାହାଡ଼ ଅଛି, ହନୁମାନ ଅଛନ୍ତି, ତାପରେ ଗଲା ବେଳକୁ ବାଁ ସେଠି ଗୋଟେ ପୋଖରୀ ପଡ଼େ, ସେ ପୋଖରୀ ଏବେ ମୁଁ ଏବେ କୁଆଡ଼େ ଯାଉଥିଲା କଣ ଦେଖିଲା ବେଳକୁ ସେ ପୋଖରୀ ପୋତି ସାରିଲେଣି, ସେ ଗୋଟେ ପଦ୍ମ ହୁଏ 108 ପାଖୁଡ଼ା ପଦ୍ମ ଦେଖିଛ କେବେ, ଆଉ କଣଟା ଦେଖିଛ, ଏ ମାର୍କେଟରେ ବିକ୍ରି ହଉଥିବ ପଦ୍ମ ଧରି ଆସୁଛ, ସେ ଦେଖିଲାକୁ ଘଟାଟେ ପରେ ସେ 108 ପାଖୁଡ଼ା ପଦ୍ମ ବହୁତ ଦିନ ରହିବ, ପାଖୁଡ଼ ପୁରା ଖନ୍ଦି 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 ହେଇକି ରହିଥିବ, ପୁରା ଭିତରେ କୋଷ 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 ଭିତରେ ରହିବ, 108 ସେଠି ଥିଲା ନାଲି, ଏତେ ସୁନ୍ଦର, ପୁରା ବେଶୀ ନାଲି ନୁହେଁ କି ବେଶୀ ଧଳା ନୁହେଁ, ସେ ସୁନ୍ଦର ପଦ୍ମ ଯେତେବେଳେ, ଏବେ ତ ମୁଁ କାହିଁକି ଆଉ ମୁଁ ତ ସେଆଡ଼େ ଯାଉନି, କୁଆଡ଼େ ଥିବ, ତାର ଚାରାଣୀ କୋଉଠି ପକାପକି କଲେ ଭଲ ହୁଅନ୍ତା, ଭଗବାନ ସବୁ ପଦ୍ମ କେତେବେଳେ ଅବଜ ପଦ୍ମ ଉତ୍ପଲ ଏସବୁ ବିଭିନ୍ନ ବିଭାଗର ପଦ୍ମ ସବୁ కన్నర దిడా కొస్తుంది, హత్తరేణ గురొచ్చుంది, నటవర వేస పిత్త వస్త్ర పిందిచుంది, శ్యామ వర్ణ ఆయన సు మస్తకరే కణ మరపుచ్ఛ విభిన్న ప్రవాళ విభిన్న కోమళ పత్ర సజ్జిత హైచంది, సకా కందరే హాత దైచంది, ఏణ పద్మటాకు ఘురొచ్చుంది. దేఖిలే కియే జగ్యపత్రి పగాడ పగలి హైగి రూపకు శుణిచుంది బహుత్ దేఖిగలే విశ్వ చూడతాం టీకర్ లెక్కుంది. హిరణ్య హిరణ్య ఆసక్త వస్త్ర పరిధి పరిధాన జస్య, తాను భార్య సువర్ణ హిరణ్య రసక్తం వస్త్రం నాసక్తి, హిరణ్య రసక్త వస్త్రం పరిధి పరిధాన జస్య తం, సువర్ణ రసరే రంజిత వస్త్రం, మన సునర్ జో వర్ణ రాధాణిక వర్ణ సేయ వర్ణరే రంజిత హైతివా వస్త్రం, పిత వస్త్ర ఉంటా తను లాగుతాయి ఏమిటి సునా పాణి సే వస్త్ర ఉడాకరే ଖଞ୍ଜା ହେଇଛି ଦିଆ ହେଇଛି ସରୁ ସବୁ ସୁବର୍ଣ୍ଣ ଭଗବାନ ଏତେ ନୁହନ୍ତି ପ୍ରଭୁ ଶିଖେଇ ଦେଇଯାଇଛନ୍ତି, ଭଗବାନଙ୍କୁ ଯେତେ ସୁନ୍ଦର ସଜାଯିବ ଯେତେ ସୁନ୍ଦର ସେଥିପାଇଁ ସବୁ ଭକ୍ତମାନେ ଆମର କଣ ଏଇ ଗୋଟେ ଡ୍ରେସ ବୃନ୍ଦାବନ ତୁ ଆଣେ ତିଆରି କର କାହାକୁ କହ, ବିଦେଶୀ ଭକ୍ତମାନେ ଯୋଉ ସବୁ ଥିଲେ ନା ପ୍ରଭୁଙ୍କ ସମୟରେ ସେ ନିଜେ ତିଆରି କରୁଥିଲେ, ସେ ପରେ ଏଗୁଡା ସବୁ ପ୍ରଧାନ ପ୍ରଧାନ ଶିଖିଲେ ନାହିଁ, ବିଦେଶୀ ମାନଙ୍କୁ ତ ଶିଖିଛ ନାହିଁ, ଏଗୁଡା କୋଉଠି ଥିଲା ତୁମେ ଦେଖିଥିଲ ଏଟା କୋଉଟା, ଯେତେ ଆଜି ବୃନ୍ଦାବନ କାର୍ଭିଙ୍ଗ ହଉଛି ଯୋଉଠି ଯୋଉ ସବୁ କାର୍ଭିଙ୍ଗ କାମ ଗୁଡା ସବୁ ବିଦେଶୀ ମାନେ ସେ ଡ୍ରେସ ପିନ୍ଧିଲେ, ତାକୁ ଏତେ ସମୟ ହେଲାନି ଏନଗେଜମେଣ୍ଟ ହେଲାନି, ସିଏ ଆସିକି ଶିଖେଇଲେ ତୁମେ ଏମିତି କର, ସେଠୁ ଶିଖିଗଲେ ସବୁ ଆଉ କଣ, ସେମାନେ ସବୁ ନିଜ ହାତରେ କରୁଥିଲେ, ପ୍ରଭୁପାଦଙ୍କର ଯୋଉ ଦେଖୁଛ ବେଶାସନ ସବୁ ପୁରୁଣା ବେଶାସନର ଯୋଉ କଭର ଭଲ ମନ୍ଦ ସବୁ ନିଜ ହାତରେ କରୁଥିଲେ, ତାର ଭଲ ଗୁଣ ସବୁ ବହୁତ ଭଲ ଗୁଣ ସେମାନଙ୍କର, ସେମାନଙ୍କର ଗମ୍ଭୀର ଯଦି କରିବେ ସେତିକି କରିବେ, ତାଙ୍କ ସଂସ୍କାର ନେଇ ସେତିକି ଅଛନ୍ତି ବହୁତ, କିନ୍ତୁ ଆମର ବହୁତ ସଂସ୍କାର ଥାଇକି ଆମେ କଣ କରୁଛେ, ଆମେ ତାଙ୍କୁ ତାଙ୍କର ଯେଉଁ ଦୋଷଟାକୁ ଦେଖୁଛେ ତାହେଲେ ଆମର ଗୁଣ ଥାଇକି ଆମେ କଣଟା କରୁଛେ, ସେମାନେ ବହୁତ କିଛି ଶିଖେଇଛନ୍ତି ବହୁତ କିଛି କରିଛନ୍ତି, ସେମାନେ ତାଙ୍କର ତାଙ୍କ ଲେବୁଲଟା ତାଙ୍କର ଯୋଉ ସ୍ପିରିଚୁଆଲ ଜିନିଷଟାକୁ ସେମାନେ ବହୁତ ଷ୍ଟ୍ରିକ୍ଟଲି ଫଲୋ କରନ୍ତି, ଏ ଯେ ମାତାଜୀ ଅଛନ୍ତି ସେ ସବୁବେଳେ ଆସି କହିଲେ ଏ ଯୋଉ ମହାମନ୍ତ୍ର ଅଛି ସେ କହିଲେ ନା, ଆଉ ପ୍ରଭୁପାଦ କହିଛନ୍ତି ମନ୍ଦିର କେବେ ଖାଲି ରହିବନି, ଆଉ କହିଲେ ମୁଁ କେବଳ ଇସ୍କନ ଗାଇଲି ଯେତେବେଳେ ମନ୍ଦିରକୁ ଯାଇଥିଲି ଏଇଠି ବାଜୁଥିଲା ପ୍ରଭୁପାଦଙ୍କ ମନ୍ତ୍ର, ମତେ ସେଇଟା ଭଲ ଲାଗେ, ମନ୍ଦିର ଖାଲି ଖାଲି ଲାଗୁ ସବୁବେଳେ ମହାମନ୍ତ୍ର ବଜାଉ, ଆଉ ସବୁବେଳେ ତ କେହି ଭକ୍ତ ରହି କଣ କୀର୍ତ୍ତନ କରିବେ, ସମୁଦ୍ର ସେବା ଯାଉଛନ୍ତି କୋଉଠି ବଡ ମନ୍ଦିର ହେଇଛି ଯେ 50-100 ଭକ୍ତ ଅଛନ୍ତି ଯାହା କୀର୍ତ୍ତନ କର ସବୁବେଳେ ଭଗବାନଙ୍କ ଆଗରେ, ଭଗବାନ ଏକୁଟିଆ ଅଛନ୍ତି, ମହାମନ୍ତ୍ର ବଜେଇବା ଦରକାର ସବୁବେଳେ 24 ଘଣ୍ଟା, କୀର୍ତ୍ତନ ନାହିଁ କଥା ନାହିଁ ମାନେ ସବୁବେଳେ ପ୍ରଭୁପାଦଙ୍କର ଭଜନ କି ଚାଲିଥିବ ସବୁ କି ଚାଲିଥିବ, ସୁବିଧା ସବୁ ମନ୍ଦିର ସେୟା ସବୁ ମନ୍ଦିର ମହାମନ୍ତ୍ର ବଜୁଥିବ ସବୁବେଳେ, ଭଗବାନଙ୍କ ଏମିତି ସୁବର୍ଣ୍ଣ ରସରେ ରସାଶକ୍ତ ଗୋଟେ ବସ୍ତ୍ର ଭଳି ବସ୍ତ୍ର ଚକ୍ରପାତ କହୁଛନ୍ତି, ବନମାଳେନ ପତ୍ର ପୁଷ୍ପ ମୟେନ ଚରଣ ପର୍ଯ୍ୟନ୍ତମ ଲମ୍ବିତେନ, ବନମାଳ ବନମାଳକୁ ବ୍ୟାଖ୍ୟା କରୁଛନ୍ତି ଚକ୍ରପାତ, ପତ୍ର ଫୁଲମୟ ହେଇଛି ସେ ମାଳଟା, ବିଭିନ୍ନ ପତ୍ର ଲାଗିଛି ବିଭିନ୍ନ ଫୁଲ ଲାଗିଛି, ଆଉ କେତେ ପର୍ଯ୍ୟନ୍ତ ଲମ୍ବା ହେଇଛି ଚରଣ ପର୍ଯ୍ୟନ୍ତ ଲମ୍ବିତ, ପୁରା ଚରଣ ପର୍ଯ୍ୟନ୍ତ ଲାଗିଛି, କୃଷ୍ଣ ଯୋଉ ମାଳଟା ପିନ୍ଧିଛନ୍ତି, ଏ କେମିତି ଜାଣିଲେ ଜଣେ କହି ଚକ୍ର ବିଷ୍ଣୁ ଯୋଉଟା କେମିତି ଲେଖି ଦେଉଛନ୍ତି କଥା, ନାଇଁ ସେ ଦେଖୁଥିଲେ ଭଗବାନଙ୍କୁ ସବୁ, ସେ ରାଧା ଭଗବାନଙ୍କୁ ଦର୍ଶନ କରିଛନ୍ତି ସମସ୍ତେ, ଆମର ଯେତେ ଆଚାର୍ଯ୍ୟ ଜଣ ଆଚାର୍ଯ୍ୟ ସେମାନେ ସେ ଜଗତରୁ ଆସିଛନ୍ତି, ସେଥିପାଇଁ ପ୍ରଭୁପାଦ ଆମକୁ ଷ୍ଟ୍ରିକ୍ଟଲି କହିଛନ୍ତି ନାଇଁ ତୁମେ ରଖ ବିଗ୍ରହ ତାଙ୍କ ତାଙ୍କ ଚରଣ ତଳେ ଭଗବାନଙ୍କ ଚରଣ ତଳେ ସେମାନଙ୍କୁ ରଖିବ, ଭଗବାନଙ୍କ ଚରଣ ତଳେ ସେମାନଙ୍କୁ ରଖିବ, ସେମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି ସାକ୍ଷାତ ସେ ଜଗତର ଲୋକ ସବୁ ସେଠି ସବୁ ଆସିଛନ୍ତି, ସେ ଦେଖିଛନ୍ତି କୃଷ୍ଣ, ସେ ଯାହା ଲେଖିଛନ୍ତି ସବୁ ଭଗବାନ ସାକ୍ଷାତ ଦର୍ଶନ କରିକି ସେ ଲେଖିଛନ୍ତି, ଚରଣ ପର୍ଯ୍ୟନ୍ତ ଲମ୍ବିତ ହେଇନ ବନମାଳା କଣ ଲେଖିଲେ ପତ୍ରପୁଷ୍ପ ମୟେନ, କେବଳ ପତ୍ର ଲାଗିଛି ଆଉ ଫୁଲ ଲାଗିଛି, ଚରଣ ପର୍ଯ୍ୟନ୍ତ ଲମ୍ବିତେନ ବରହେଣ ଚୂଡା ପରିସ୍ତେନ, ବରହେଣ ମୟୂରପୁଚ୍ଛଟା ଚୂଡା ଉପରେ ଲାଗିଛି, ଚୂଡା କଣ କୃଷ୍ଣ ଏଇ ଛୁଆ ମାନେ ଛୁଆ ମାନେ ଦେଖେ ନା ସବୁ ଟେକା ହେଇଥିବ କେଶ ଟେକିକି ଛୋଟ ଛୋଟ ପିଲାମାନେ, କୃଷ୍ଣଙ୍କର ସେମିତି ନୁହେଁ, କୃଷ୍ଣଙ୍କର ଯେମିତି ତାଙ୍କର କୁଞ୍ଚିତ କେଶ ତା ଭିତରେ ଯଶୋଦା ମାତା ଚୂଡା ବାନ୍ଧି ଦିଅନ୍ତି, ତାର ଉପରେ ସେ ଗୋଟେ ମୟୂରପୁଚ୍ଛ ଖସିବେ, ତାଙ୍କର ତାଙ୍କର ନିଜର ଷ୍ଟାଇଲ କୃଷ୍ଣଙ୍କର, ମୋର ପଛ ତାଙ୍କ ରହିବ ହିଁ ରହିବ, ଧାତୁ ବି धातु भी अंगराग तुन कल्पित धातु विभिन्न धातु सु अंगराग भाई सु कल्पित है। अच्छा प्रबाले श्रवण चूड़ा तुंद बंधांतर तुंद बधांतर स्तेने नट्यस्य वेशुम जस्यम कौन लिखले गैरिक गैरिक गैरिकादि धातु श्रवण जुगल प्रबाल समूह द्वारा नटवर सदृश। अच्छा कर्ण दिटा नटवर भाया प्रबाल लगी नटवर वेश नृत्य नृत्य सब नृत्यकार वेश भाई वेश होती अनुव्रत प्रिय सख्य सख्यस्य सख्यस्यांशे स्कंद विनस्त आश्लिष्य परिप्याट परिपट्य अर्पित हो वामहस्त जेनतम तेणु तो चक्रदास स्पष्ट लिखीदे भागवत लिखा ना जे के हाथा सख मान कांधर दे चक्रदास लिखीदे वाम हाथ को सखा स्कंद रखी दक्षिण हाथ कौन कर लीला कमल टा घूरते कमी घूरते कहते कहीं घूरते इतरेण दक्षिण हस्तेन अबजम लीला कमलम धुनानम घूर्णयंतम घूरते धुनान अर्थ घूर्णयंतम एतादृश दर्शन प्रदान दर्शन देगी से कौन कर भाववती नाम भवती नाम हृदय कमलम सुहस्तगतम हे भाववती गण तुम हृदय कमल टा बर्तन मो हाथ में अच्छी पद्म घूरी भगवान कह तुम जीवन टा मो हाथ में अच्छी भगवान कृष्ण कह मो बिना तुम बची पारे तुम हृदय कमल टा बर्तन मो हाथ में अच्छी चक्रवर्त भाव भक्त भक्त बचीजी कौन संसार कौन आई बचीव ना तुम कौन गोटे सुख अच्छे कौन गोटे कौन मिल गए सम्मान सुख अच्छा कौन अच्छे कृष्ण तुम ग्रहण न कले तुम जीवन कौन सब जिन शून्य से लिखने शून्य शब्द कम लिखले लिखने महाप्रभु जगत शून्य कौन जुगायतम निमिषेण चक्षुषा प्राप्युषायतम शून्यायतम जगत सर्वम शून्यायतम शब्द लिखले ना गोविंद विरहेण गोविंद विरह मत सब शून्य राधाराणी गोविंद विरह शून्य हरिल त्रिभुवन तुषा नल पुड़े जेन ना जाए जीवन तुषा नल तुष तुष जो देख रहा कहते तुष गुडा अगाड़ी अगाड़ी लगेदेव नि जोर चल दुख 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 हो चल जीव अग्नि रही थोड़े लगुव लिभी भितर कोहलु अगाड़ी देखने जो लगे कोहलु भितर भारी नि ये जो मुझे देखी सब जाए क्षेत्र बसा जाए मुझे देखी जो कलाहां आड़े जाए सब अगाड़ी में पड़े ये जो खपुरी गुडा ये जो कौन खपरा टाइल मटीर घर हाँ कौन तो तुम भाषा कौन तुम जान जानी ताऊपर सब अधा अधा जो टाइल मटर टाइल सब पोड़े से अगाड़े तुषा नल पोड़े जेन ना जाए जीव कृष्ण विरह जो तापटा ये हृदय कमल सखी मान क्या कहते भगवती नाम भाववती नाम तुम भाई भाववती मान हृदय कमल बर्तन मो हाथ में से घूर कौन कहते घूर्णानम धूर्णयम एतादृश दर्शन प्रदान भगवती नाम भगवती नाम हृदय कमल मुझे जो दर्शन देली तुम मान हृदय कमल स्वहस्तम गतम कृत्वा उत्सक्येन घूर्णयामि देख 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 मतान हृदय कमल कौन लीला कमल घूरू बर्तमान तुम हृदय कमल टा मो हाथ में बर्तमान से हृदय कमल को आणिक मो उत्साह घूर ये भावन रखते अर्थ तुम जीवन टा तुम संपूर्ण जीवन को मो बर्तन खेल एक कहते जना पड़ी पश्यत मम हृदय कमल उत्सुकेन घूर्ण्यते हे कि द्वितीय अर्थ करवती भाववती नाम पश्यत दिटा अर्थ कर तुम हृदय कमल को आणिक मुझे किंबा तुमको तुम भाई भाववती मान को दर्शन कला मो हृदय कमल टा ये घूरू मम हृदय कमल उत्सुकेन घूर्ण्यते लीला कमल घूर्णमीति शेषेणम स्व हृदय घूर्णयमे भवति दर्शनमीति मत्कृतार्थम मत्कृतत् स्वाभिजोगा देवः निश्चनति व्यञ्जनतरम् मोर ତୁମମାନଙ୍କୁ ଦର୍ଶନ କଲାପରେ ମୋର ହୃଦୟ କମଳ ଏଭଳି ଭାବରେ ଘୁରୁଥିଲା, ମୁଁ ଏଇଟାକୁ ଅଭିବ୍ୟଞ୍ଜିତ କରିବା ପାଇଁ ମୋ ହସ୍ତରେ ଏଇଟାକୁ ଘୁରଉଛି। କର୍ଣ୍ଣୋତ୍ପଳ ଚଞ୍ଚଳା ଅଲକାଜସ୍ୟ କପୋଳୟ ପ୍ରସୃତ ମୁଖାବ୍ଜମ ହାସ୍ୟଜସ୍ୟ ତଂଚ ତମ ଇତି। ମୁଖରେ ସୁନ୍ଦର ହାସ୍ୟ, କର୍ଣ୍ଣରେ ଉତ୍ପଳ, ଆଉ ପଦ୍ମ ଘୋଷ୍ୟନ୍ତି ହସୁଛନ୍ତି ଭାଗବତୀ ମାନେ ଏକମାନେ ଯଜ୍ଞପତ୍ରୀ ମାନେ ଏଇ ରୂପଟାକୁ ଦର୍ଶନ କଲେ। ଭଗବାନ ଏଇ ଯୋଉ ବିଶ୍ୱନାଥ ଚକ୍ରଙ୍କ ଯୋଉ ଭାବ ରହିଲେ ସେ ଭାବଟା ହଉଛି ସତ୍ୟ। ଆମେ ତ ସେ ସ୍ତରର ନୁହନ୍ତି, କିନ୍ତୁ ପ୍ରକୃତରେ ଜୀବନର ଲକ୍ଷ୍ୟ ବା ଜୀବନଟା ଏଇ ଜୀବନରେ ବଞ୍ଚିବାର ଲକ୍ଷ୍ୟଟା ସେଇଟା ହେଇଯାଏ। କଣ ଜୀବନରେ ବଞ୍ଚିବାର ଲକ୍ଷ୍ୟଟା ହେଇଯାଏ କୃଷ୍ଣ, କୃଷ୍ଣଙ୍କୁ ଦର୍ଶନ କରିବା, କୃଷ୍ଣଙ୍କୁ ସୁଖୀ କରିବା, ସାକ୍ଷାତ ସେବା କରି ତାଙ୍କୁ ସୁଖୀ କରିବା, ସାକ୍ଷାତ ସେବା କରିବ ସୁଖୀ କରିବା। ଯେମିତି ଆମେ ଗୋଟେ ଜଣଙ୍କୁ ଜଳ ଗ୍ଲାସ ଦଉଛେ, ଜଣଙ୍କୁ ରୋଷେଇ କରି ଖାଇବାକୁ ଦଉଛେ, ସେ କିଛି କହୁଛି, ସେ କେମିତି ଲାଗିବ? ଯେମିତି ପୂର୍ବରୁ ଆମେ କଥା କହୁଥିଲେ ଯେ ଆମେ ରୋଷେଇ କରୁଛେ, ଭଗବାନ ଯଦି ଆମକୁ ପ୍ରତିଦିନ କୁହନ୍ତେ ମୁଁ କାଲି ହରଡ଼ ଡାଲି ଖାଇବି ନାହିଁ, ମାନେ ମୁଗ ଡାଲି କରିବ, ତେଲ ପକେଇବନି, ଘିଅ ପକେଇବ, ବା କିଏ ପକଉଛି ମୋ ଦେହ ଗରମ ହଉଛି, ମୋତେ ଭାରି ମୋତେ ତେଲ ପକେଇବ, ଲୁଣ ଅଧିକା ହେଇଛି, ଏଟା ଅଦା ପକେଇନ, କିମ୍ବା ଏଇ ମସଲା ମୁଁ ଭଲ ପାଏ, ଯଦି ଭଗବାନ ଡେଲି କହିବେ ତାହେଲେ କଣ ହବ? ତୁମକୁ ତ ଉତ୍ସାହ ଲାଗିବ ନା, ଭଗବାନ ଯଦି କହୁଛନ୍ତି ମୁଗ ଡାଲି ଖାଇବେନି, ହର ଡାଲି ଖାଇବେ, ବା ହର ଡାଲି ଆଜି ଆଜି କହୁଛ ନାଇଁ ମୁଁ ପୋଟଳ ଡାଲି ଖାଇବିନି, ଡେଲି ମୋତେ ପୋଟଳ କଣ ଦଉଛ, ମୁଁ ଖାଇବିନି, ମୋତେ ସେ ଗୋଟେ ଘାଣ୍ଟ କରିଦେ, ଭଗବାନ ଯଦି କହନ୍ତେ ତାହେଲେ କେମିତି ଲାଗିବ ଜଣଙ୍କୁ ସେବା କରିବା ପାଇଁ? ଦେଖ ଛୁଆ, ମା ଛୁଆ ତାର ଗାଧେଇ ପଡ଼ିବ, ଗାଧେଇ ପଡିଲେ ମା ତାର ପ୍ୟାଣ୍ଟ ଆଣିବ, କଣ ମା କଣ କହିବ ଛୁଆ ମୁଁ ଏ ପ୍ୟାଣ୍ଟ ଆଜି ପିନ୍ଧିବିନି ମୋତେ ଏଟା ଭଲ ଲାଗୁନି? ଆଜିକାଲି ଛୁଆ ତାଙ୍କ ନିଜେ ପଳଉଛନ୍ତି ତାଙ୍କ ପ୍ୟାଣ୍ଟ, ତାଙ୍କ ନିଜେ ସବୁ କଣ ତାଙ୍କ ରେଖ ରଖିଦେଇକି ନିଜେ ନିଜେ ତାଙ୍କ ଗଳେ ଦଉଛନ୍ତି ଛୁଆ ପ୍ୟାଣ୍ଟ, ଆଗରୁ ସେ ମା ପିନ୍ଧାଏ ନା, ସେ କହିଲେ ମୁଁ ଏ ସାର୍ଟ ପିନ୍ଧିବିନି ମୋତେ ଏଟା ଭଲ ଲାଗୁନି, ମୁଁ ସେଇ ଗଞ୍ଜି ପିନ୍ଧିବି, ସେଇ ସାର୍ଟ ପିନ୍ଧିବି। ସେ ଭଗବାନ ସେମିତି କୁହନ୍ତି ପୂଜାରୀ, ମୋର ଏଇ ଡ୍ରେସ୍ ମୁଁ ଆଜି ପିନ୍ଧିବି, ମୋତେ ଏଇ ଡ୍ରେସ୍ ପିନ୍ଧିବି, ଡ୍ରେସ୍ ସିଲେଇ କରୁଛ ନା, ମୋତେ ଏଇ କଲର୍ ଡ୍ରେସ୍ କରିବେନି, ମୋର ଏମିତି ଡ୍ରେସ୍ ଦରକାର, ତାହେଲେ ସେ ତ ହେଇଗଲା, ସାକ୍ଷାତ ସେବା ହେଇଗଲା ନା, ଆଉ ଆଉ କଣ ରହିବ? ଯୋଉ ଦରକାର ଯେ ଟେଲର କହିବ ଭାଇ ସିଲେଇ କର, ଭାଇ ଏହା କର, ଆମର କଣ ଟାଇଟ୍ ହେଲା ସୂତା ବାନ୍ଧିଦିଅ, ନହେଲେ କଣ ଗୋଟେ ଭେଲଭେଟ୍ ଲଗେଇଦିଅ, ଡ୍ରେସ୍ ଟାଇଟ୍ ହେଇ ତା କଣ୍ଟାକୁ ଭିଡ଼ିକି ଲଗଉଛେ। ଭଗବାନ କଣ କହୁଛନ୍ତି କି ଏତେ ଟାଇଟ୍ କାଇଁ କରୁଛୁ, ମୋ ଅଣ୍ଟା କାଟୁଛି, ଭଗବାନ କିଛି କହୁନାହାନ୍ତି ନା, ଆମେ ଆମର ଆମ ଡ୍ୟୁଟି କଲାବେଳେ ଜାଲ ଲଗେଇ ଦେଇ ଟାଇଟ୍ କର, ବନ୍ଧାବନ୍ଧି କର, ମୁଣ୍ଡକୁ ବାନ୍ଧ, ଗୋଡକୁ ବାନ୍ଧ, ଚୌକଡ଼ି ଯାହା ବାନ୍ଧୁଛ ବାନ୍ଧ, ସେ କିଛି କଣ କହୁଛନ୍ତି? ଆଉ ଯଦିଓ ସେ ସେବା ଗ୍ରହଣ କରୁଛନ୍ତି, କିନ୍ତୁ ସାକ୍ଷାତ ସେବାର ଇଏ ହଉଛି ଆମର ଏଟା ଲାଳାସ ସବଳ ହୃଦୟ ରହିବା ଦରକାର, କେମିତି ସାକ୍ଷାତ ଦର୍ଶନ କରି ସାକ୍ଷାତ ସେବା କରି ତାଙ୍କୁ ସୁଖୀ କରିବି। ଆଉ ଏଇଟା ହଉଛି ଟ୍ରେନିଂ, ଏଇଭଳି ସେବା ଆସୁଛି, ଆଉ କିଛି ନାହିଁ, ଏଇଟା ଯାହା କରୁଛେ ପ୍ରଭୁପାଦ ଯେମିତି ସେବାଟା ପଡ଼ୁ ପ୍ରଥମେ କରୁଛେ ପ୍ରେମ ପୂର୍ବରୁ, ଏଇଟା ଗୋଟେ କଞ୍ଚା ଆମ୍ବ, ପ୍ରେମ ପାଇଗଲା ପରେ ସେଇ ସେ କରିବା, ସେଟା ହଉଛି ପାଚିଲା ଆମ୍ବ, ସେ ସ୍ୱାଦ ସେଇ ଜିନିଷ ପ୍ରଭୁପାଦ ଜିନିଷ କହୁଛନ୍ତି। ଜୀବନଟା ପ୍ରକୃତରେ ଏଇଟା ପ୍ରଭୁଙ୍କର ହସ୍ତରେ ଯେମିତି ଲୀଳା କମଳ ଘୋରେଇକି ସେ ଆକର୍ଷଣ କରୁଛନ୍ତି ଏବଂ କହୁଛନ୍ତି ତୁମର ହୃଦୟ କମଳ ମୋ ହାତରେ ଅଛି। ସେ ଯଦି ଆମର ଚିତ୍ତବୃତ୍ତି, ଆମର ସେବନମୁଖତା, ଆମର ଶୁଦ୍ଧତା, ଆମର ଭାବନାଟା କୃଷ୍ଣ ଗ୍ରହଣ ନ କଲେ, କୃଷ୍ଣଦେବ ବ୍ୟବହାର ନ କଲେ, ତାହେଲେ କଣ ହବ ଆମର? ତେଣୁ ସଖୀମାନଙ୍କୁ ଯଜ୍ଞପତ୍ରୀ ମାନଙ୍କୁ ଏଇ ରୂପ ଦର୍ଶନ ଦେଇକି ପ୍ରାୟ ଶ୍ରୁତି ପ୍ରିୟତମ ଦୟ କର୍ଣ୍ଣ ପୂରେଇ ଅସ୍ମିନ୍ ନିମଗ୍ନ ମନସ ତମାଥାଖି ପିତରନ୍ଦ୍ରେଇ ତମା ତମାଥି କ୍ଷିତ୍ରନ୍ଦେଇ ଅନ୍ତ ପ୍ରବିଶ୍ୟ ସୁଚିରମ୍ ପରିରଭ୍ୟ ତାପମ୍ ପ୍ରାଜ୍ଞମ୍ ଯଥା ବିମତୟ ବିଜହୁ ନରେନ୍ଦ୍ର। ଇଶୁକଦେବଙ୍କର ନିଜ ପତ୍ନୀ ଗଣ ପ୍ରିୟତମ ଶ୍ରୀକୃଷ୍ଣଙ୍କର ଉତ୍କର୍ଷତାର ବହୁବାର ଶ୍ରବଣ କରିଥିଲେ, ଶ୍ରବଣେନ୍ଦ୍ରିୟ ସାର୍ଥକତା ହୋଇଥିଲା, ଶ୍ରବଣେନ୍ଦ୍ରିୟ ସାର୍ଥକତା ହୋଇଥିଲା ବୋଲି ସେମାନଙ୍କର ଚିତ୍ତରେ ଶ୍ରୀକୃଷ୍ଣଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ଆସକ୍ତି ଥିଲା। ସମ୍ପ୍ରତି ନୟନ ପଥରେ ଭଗବାନଙ୍କର ଭଗବାନଙ୍କୁ ଅନ୍ତରରେ ପ୍ରବିଷ୍ଟ କରି ପରମାତ୍ମା କର୍ତ୍ତୃକ ଆଲିଙ୍ଗନ ହୋଇ ଆନନ୍ଦରେ ଜୀବାତ୍ମା ଯେଭଳି ବାହ୍ୟ ବାହ୍ୟରେ କିଛି ଜାଣିପାରେ ନା। ଏହି ଶ୍ରୁତି ବାକ୍ୟ ଅନୁସାରେ ସେମାନେ ମଧ୍ୟ ସେହି ରୂପ କୃଷ୍ଣଙ୍କୁ ଆଲିଙ୍ଗନ କରି ସର୍ବୋଚ୍ଚିତ ସନ୍ତାପ ପରିତ୍ୟାଗ କରିଥିଲେ। ଏ ରୂପଟା ଯେତେବେଳେ ଦେଖିଦେଲେ, ଯେମିତି ଗୋଟେ ଉଦାହରଣ ଦଉଛନ୍ତି ବେଦରୁ ଆଣିକି, ଆତ୍ମା ପରମାତ୍ମାଙ୍କୁ ଆଲିଙ୍ଗନ କଲେ ଯେମିତି ସବୁ ତାର ଦୁଃଖ ପଳାଏ, ତେଣୁ କୃଷ୍ଣଙ୍କ ରୂପକୁ ଦେଖିକି ସେ ତ ସତ୍ୟନାରୀ ନା, ସେ କଣ ଯାଇ କୃଷ୍ଣଙ୍କୁ ଗୋପୀମାନଙ୍କୁ ଭଳିଆ ଆଲିଙ୍ଗନ କରିବ ନା, କାରଣ ବଳଦେବ ଅଛନ୍ତି। ତେଣୁ ନୟନ ପଥରେ କୃଷ୍ଣଙ୍କ ସେ ରୂପକୁ ଦେଖିକି ହୃଦୟରେ ଆଲିଙ୍ଗନ କଲେ, ପରେ ସମସ୍ତ ଦୁଃଖ ତାଙ୍କର ଦୂର ହେଇଗଲା। ଶ୍ରବଣ କରିଥିଲେ, ବହୁତ ପୂର୍ବରୁ ଶ୍ରବଣ କରିଥିଲେ, କାହା ପାଖରୁ? ମାଳିଣୀମାନଙ୍କ ପାଖରୁ, ଫଳ ବିକ୍ରିକାରୀମାନଙ୍କ ପାଖରୁ। ଆଜି ନୟନ ପଥରେ ତାକୁ ଦର୍ଶନ କରି ହୃଦୟରେ ସମସ୍ତ ତାପ ତାଙ୍କ ବିଦୂରି ଥାଏ, ବହୁତ କୃତ୍ୟକୃତ୍ୟ ହେଇଗଲେ। ଜୀବନ ସଫଳ, ଜୀବନ ସଫଳତା କୃଷ୍ଣ ଦର୍ଶନ ଯାହାର ହୋଇଅଛି ଭାଗ୍ୟ ଏକ ବାର, ସେ ଲେଖିଲେ ନା, ବିକଶିଆ ହି ନୟନ କରି କରି କୃଷ୍ଣ ଦର୍ଶନ। ଯଦି କୃଷ୍ଣଙ୍କୁ ଦର୍ଶନ ତୁମେ ନ କଲ, ତାହେଲେ କଣ ନୟନର କାର୍ଯ୍ୟ? ତାର ହି ଜୀବନ ସଫଳ ହୋଇଛି ଥରେ କୃଷ୍ଣଙ୍କୁ ଦର୍ଶନ କରେ। ଜଗତର ଯେତେ ସୁନ୍ଦର ବସ୍ତୁ ଦେଖୁଛ ତାଙ୍କ ନିକଟରୁ ଆସିଛି, ଗୋଟେ କଣ, ଗୋଟେ କଣ, ଗୋଟେ ଅଂଶ, ଆଉ ସେ କୃଷ୍ଣ ସମସ୍ତ ସୌନ୍ଦର୍ଯ୍ୟର ଆକାର, ତାର ଜୀବନଟା ସଫଳ ହେଇଯିବ। ଏମାନଙ୍କୁ ଦର୍ଶନ କରି ପୁରା ଏମାନଙ୍କ ସନ୍ତାପ ବିଦୂରିତ ହେଇଗଲେ। କର୍ଣ୍ଣ ଚକ୍ଷୁ ନୟନ ପଥରେ ସେମାନେ ହୃଦୟ ଭିତରେ ଆଲିଙ୍ଗନ କଲେ ଚକ୍ଷପତ୍ରୀମାନେ, ଏବଂ କାଲି ଭଗବାନ କହିବେ ତାଙ୍କ ବାର୍ତ୍ତାଳାପ ଚାଲିବ, ସେମାନେ ଗୃହକୁ ଯିବା ପାଇଁ ଚାହିଁବେନି, କିନ୍ତୁ କୃଷ୍ଣ ପଠେଇବେ ଚକ୍ଷପତ୍ରୀମାନଙ୍କୁ। ହରେ କୃଷ୍ଣ ଜୟ ଗ୍ରନ୍ଥ ରାଶ୍ରୀମଦ ଭାଗବତ କି ଯାଏ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଯାଏ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ। ହରେ କୃଷ୍ଣ।